ओम नमो भगवते वासुदेवाय। श्रीमद् भगवद गीता द्वितीय अध्याय तृतीय अध्याय आम नवम श्लोक पाठ करुथिले। अर्जुन को भगवान श्रीकृष्ण निष्काम कर्म करिया पाई प्रेरणा दौंती, कारण कर्म होचि दोषयुक्त। कर्मटा को कहीं ठीक भाव में कही पारे नहीं जीवन में मुझे ठीक ठीक भाव में कर्म को आचरण करी कहीं करे कौन सी भी कर्ता ना एपरी देवता पर्यंत से देवता मैंने बेले बेले भूल करते। जो देवता को मानव मैंने आराधना कर देवता मैंने गुणजुक्त जदि लीला प्रायत सब किसी घटना होथापि तो भगवान देखा गुण एत शक्तिमान गुणजुक्त होती कर्म कै तेनाली व्यक्तिर गुणटा स्थिर नुहे सब से सात्विक गुण रही पारे। आज सात्विक रही गोटे क्षण में सात्विक रही गोटे घंटा पर भी जो सत्वगुण बस किए गाड़ी देदेला सांगे सांगे रजगुण चल आसे किए गोटे अपव्यवहार करदे अपशब्द कहदेला तार रजगुण चल रहा तेनालीटा सब बड़े चांचल्यकर स्थित अच्छी गुणटा बदलू तार कर्मटा ठीक केमती रहा आज सात्विक कर्म करम कर रज गुण चलिए आज सी कर्म कर तम गुण चल आसले तम सी कर्म करोटे कर्म को सर्वदा करें कर्मटा के शीघ्र शुद्ध हो पार ना साधारण कर्ता मान बहुत सूक्ष्म जिन भगवान कहे यज्ञार्थ कर्माण्य अन्यत लोक एम कर्म मुंदन तदर्थ कर्म कौंते मुक्त संग समाचार आसक्ति मुक्त होती धन अर्जुच से धनटा शुक्लवित हवा दरकार करपसन मानी जाए इंग्लीश कह कौन जो कह ठक पैसा राजस्व देवस्व ब्रह्मस्व गोटे लोक मान पीड़ा देखिए जो धन आगुड़ द्वारा तुम विष्णु आराधना हबनी यज्ञ कर्म हबनी नीतिकार मैंने से कथा श्लोक लिखिंट यदि किए असत पैसा यज्ञ कर दान असत पैसा पुण्यदान करने चाहते सी बुझा दरकार दान पुण्य कौन असत धन आगे दान पुण्य कले मोर मंगल हो समुद्र रे जदि कहीं प्रस्तर नौका पार होगा चाहे से संभव हम केबे हबनी प्रस्तर नौका तैयारी करवा कठिन जदि भी कहीं तैयारी कर दिए सी के जल भाषा ना ये बड़ कठिन श्रम जब किए कर तार मूल्यटा किसी ना सी एत कठोर यज्ञ जहाँ कि दान पुण्य से कर मूल्यटा किसी हमने जदि तार धनटी शुद्ध न थी। दुईट जिनस धर्म धर्म दुईट जिनस साहय कै धनटा भी शुद्ध हवा दरकार मनटा भी शुद्ध हवा दरकार धन मन दुईटा लगिक रही पाखापाखि जो धन शुद्ध ना मनटा भी शुद्ध करते सहज जिन ना कारण तुम से धन तुम चलु निष्काम कर्म जो मैंने करे यज्ञार्थे हरि तोषणार्थे निष्काम कर्म हरिंर प्रीति भगवान प्रीति निष्काम कर्म कर कर्म प्रति आसक्ति हेनी तेल से शीघ्र ज्ञान स्तर को जापर आत्मस्थित जापर ना जापर से जापर मुझे किए जगत को कहीं आस कहीं दुख पाँच जगत रह शह वेद पाठ पूजा मंदिर केते अनुष्ठान केते प्रवचन कौन यूट्यूब कतु आरंभ कर हजार लक्ष लक्ष चली शारीरिक चेतना कमी जाते जदि ज्ञान जी गोटे विचार कर देखा बर्तमान पूर्वर 10 वर्ष 20 वर्ष भितर लक्ष लक्ष वर्तमान कथाकार बाहर लक्ष लक्ष प्रीचिंग प्रचार चल देहर कौन कम हो कह देहर सब जिन बढ़ी जाए खाया बढ़ी गाड़ी भड़ा बढ़ी लाइफस्टाइल बढ़ी जाइए ना धर्म प्रचार होगा लोक आत्मचेतना जगृत होती किसी तो जगृत घर लोक स्टाइल घर घर आगर सीमेंट घर मान कौन ये ये करदे कौन ये जो जोड़ा सीमेंट देखी पलिश कर दूथ आसला मैट आसला मैट पकेल आसला बर्तमान टाइल आसला सब तो सर्वचेतन बढ़ुची मन धन ये दुटा बहुत लग लग रही निष्काम कर्म जन कर तार जमी कर्म प्रति धन प्रति आसक्त से निष्काम भाव निष्काम कर्म कर हम ना तुम तार हम पार्वनी मन भितर धनर आसक्ति रहा पार्वनी ଯେତେ ଯେତେ ଯାହା କହିଲେ କ'ଣ, ଯେଉଁଠି ଯେଉଁ ଆସକ୍ତି ଲାଗିବ, କାରଣ ଏଇଟା ମନ କଥାଟା ଆଉ ଲୋକଙ୍କୁ ଖରାପ ଲାଗିପାରେ, ଭକ୍ତ ହୁଅ ଅଭକ୍ତ ହୁଅ ମନର କଥାଟା, ତ ମନଟା ଶୁଦ୍ଧ ହେଇନି ନା, କାରଣ ମନରେ ଧନ ପ୍ରତି ଆସକ୍ତି ରହିଛି, ଆଉ ଧନ ପ୍ରତି ଆସକ୍ତି ଥିଲେ ଧନଟା ଯଦି ତୁମର ଶୁଦ୍ଧ ନାହିଁ, କରପ୍ଟେଡ୍ ମନି ତୁମେ ଯେଉଁଟା କୁହନ୍ତି, ଗୋଟେ ଲୋକମାନଙ୍କୁ ଉତ୍ପୀଡ଼ନ ଦେଇକି ସରକାରଙ୍କର ଧନ ଏଗୁଡ଼ା ତୁମେ ଆଣିଛ, ତୁମର ସେଗୁଡ଼ାକର କିଛି ଭଜନ ହବନି ନା, ଦାନ ପୁଣ୍ୟର ତାର ଫଳ ଅଛି ନା ଭକ୍ତିରେ ବି ତାର କାର୍ଯ୍ୟରେ ଲାଗେ। ଭଗବାନ କେବେ କହିଲାନି ଯେ ତୁମେ ବହୁତ ଟଙ୍କା ଚୋରି କରିକି ଆଣିକି ଦିଅ, ତୁମେ ଯାହା କତିରୁ ଚୋରି କରିକି ଆଣିଲ ବା ଯାହାକୁ ଠକେଇକି ଆଣିଲ ସେ କାହାର, ତୁମେ ଯାହାକୁ ଠକେଇକି ଆଣିଲ ସେ ଭଗବାନ ଡାକୁଛି କି ନାହିଁ, ପ୍ରଭୁ ମୋର ଏତେ ପଇସା ଚାଲିଗଲା, ମୋତେ ଏତେ ପଇସା କିଏ ନେଇଗଲା, ପାଇବା ଲୋକ ଖୁସି ହେଇଗଲା ଯେ ମୁଁ ଏ ଲୋକ କତିରୁ ନେଇ ଆଇଲି, କିନ୍ତୁ ଯେଉଁ ଲୋକଟା ହରେଇଲା ସେ ବି ଦୁଃଖ କରୁଛି ନା, ତା ଦୁଃଖଟା କୁଆଡ଼େ ଯିବ, ତା ଦୁଃଖଟା କୁଆଡ଼େ ଯିବ, ତା ଦୁଃଖଟାକୁ ଯିଏ ଆଣିଛି ଧନଟା ତା ଉପରେ ପଡ଼ିବ, ଇଏ ଗୋଟେ ପ୍ରତିକ୍ରିୟା ଚାଲିଛି ନା। ସାଧୁମାନେ କାହିଁକି ମୁଠି ଭିକ୍ଷା କରନ୍ତି, କାହିଁ ମୁଠି ଭିକ୍ଷା କରନ୍ତି, କାହିଁ ଭାବିଲ ମୁଠି ଭିକ୍ଷା କର, ମୁଠି ଭିକ୍ଷାଟା କାହିଁ କରନ୍ତି, ସେ ଗୃହସ୍ଥକୁ କଷ୍ଟ ହବନି, କାହିଁ ମୁଁ କଷ୍ଟ ଦେବୁ ଜଣା ଗୃହସ୍ଥକୁ, ଯେତେବେଳେ ମୋର ବି ଆସକ୍ତି ଗୋଟେ ଗୃହସ୍ଥ ଲୋକ ପ୍ରତି ରହିବନି, ତା ଘରକୁ ଗଲେ ସବୁଦିନ ଖାଇବାକୁ ଦଉଛନ୍ତି, ତା ପ୍ରତି ଆସକ୍ତି ଆସିବ, ଇଏ ଭଲ ଲୋକଟା, ସେ ଆଗ୍ରହ ଲୋକ ଆସିନ ଗୋଟେ ଗୋଟେ ମୁଠା ଚାଲିକି ପଳାନ୍ତି, କାହିଁ ମୋର ବି ଆସକ୍ତି ବଢ଼ିବନି, ସେ ଲୋକକୁ ବି ଦଉଛି ଯେ ତାକୁ ବାଧା ହବ, ଗୋଟେ ଦାନ ଯେ ଅଶ୍ରଦ୍ଧାରେ ଦଉଛି, ଭଗବାନ କରେ ଅଶ୍ରଦ୍ଧା ହୃତମ ଦତମ, ଲୋକଟାକୁ ଫାନ୍ଦ ଫିକର କରିକି ତୁମେ ନେଇଆସିବ ଠାକୁରଙ୍କ ନାଁ କହିକି, ତାର ତ ଅଶ୍ରଦ୍ଧା ଜିନିଷଟା, ତାର ତ ଶ୍ରଦ୍ଧା ନାହିଁ ନା, କଣ କରିଦେବୁ, ସେଟା ଭଗବାନ ଗ୍ରହଣ କରିବନି, ଆଉ ଯଦି ତାର କରପ୍ସନ୍ ମନେ ଯଦି ତୁମେ ତାକୁ ଫାନ୍ଦ ଫିକର କରି ନେଇ ଆସୁଛ, ତୁମେ ସିଧା ଭଗବାନଙ୍କ ସେବାରେ ଲଗାଅ, ତାର ହେଲେ କିଛି ମଙ୍ଗଳ ହବ, ଆଉ ତୁମେ ତା ଦେହରୁ କିଛି ପାଞ୍ଚ ପଇସା ହାତ ମାରନି, ନା ତୁମର ଭଜନ ଭଜନ ସବୁ ନଷ୍ଟ ହେଇଯିବ, ଧନ ମନ ପାଖାପାଖି ଅଛନ୍ତି, କେବେ ବି କୌଣସି ଭକ୍ତ ଚିନ୍ତା କରିବା ଉଚିତ ନୁହେଁ ଯେ ମୁଁ ଯୁଆଡ଼େ ହେଲେ ପଇସାଟା ଆଣିଦେବି ଭଗବାନଙ୍କୁ ଦେଇଦେବି ମନ୍ଦିରକୁ, ଭଗବାନ ଏଟା ମୁଁ ଶିଖଉନି, ଏହାଦ୍ୱାରା ଭଗବାନ ଲକ୍ଷ୍ମୀପତି ଭଗବାନଙ୍କର ଯୁଆଡ଼େ ହେଲେ ପ୍ରଭୁଙ୍କର ପାଖେ ଧନ ଚାଲି ଆସିବ, କିନ୍ତୁ ଆମର ସ୍ୱଭାବଟା ଖରାପ ହେଇଯିବ, ଏଟା କେବେ ବି ଠିକ ନୁହେଁ। ସେଥିପାଇଁ ବାରମ୍ବାର ଟୀକାକାରମାନେ ଲେଖୁଛନ୍ତି, ନାଇଁ ଶୁକ୍ଳ ବିତ୍ରତା ଶୁକ୍ଳ ବିତ୍ର ଦ୍ୱାରା ତୁମେ ଯଜ୍ଞ ଆଦି କର୍ମ କରିବ, ଅଶୁକ୍ଳବିତ୍ତ ଶୁକ୍ଳବିତ୍ତ, ଶୁକ୍ଳବିତ୍ତ ମାନେ ଯେଉଁଟା ପରିଶ୍ରମ କରିକି ତୁମେ ଧନ କମାଉଛ, ଜଣେ ଆଇସ ସରି ତାର 70,000 ଦରମା, ତାକୁ ଯେଉଁ ଲୋକମାନେ ସେ ବସି ବସିକି ପାଉଛି, ଆରେ ବସି ବସିକି ପାଇଲେ ତାର ଇଣ୍ଟେଲିଜେଣ୍ଟ ସେତିକି ୟୁଜ୍ କରିଛି, ସିଏ ସେତିକି ପାଠ ପଢ଼ିଛି ନା, ସେତିକି ରେସ୍ପନ୍ସିବଲ୍ ରହୁଛି, ସେଇଟା କରପ୍ସନ୍ ନୁହେଁ କୁହାଯିବନି, ତା ଗଭର୍ଣ୍ଣମେଣ୍ଟ ଦେଉଛି ନା, ତାପରେ ଯଦି ତୁମେ ଆଣିବ ଆହୁରି କରପ୍ସନ୍ କରିକି, ଗଭର୍ଣ୍ଣମେଣ୍ଟ ତାଙ୍କୁ ବୋନସ୍ ଦେଉଛି ନା, ସବୁ ବୋନସ୍ ଦେଉନି, ବୋନସ୍ ଦେଉଛି ସବୁ ଜିନିଷ ଦେଉଛି, ତାର କରପ୍ସନ୍ ମନେ ନୁହେଁ, ଯାହାର ଯେତିକି ବେତନ ତାହାର କରପ୍ସନ୍ ମନେ ନୁହେଁ, ତାପରେ ଯଦି ତୁମେ ଆଣିଲ ସେଗୁଡ଼ିକ ସବୁ ଠିକ ଧନ ନୁହେଁ, ସରକାର ପଇସା, ସରକାର ପଇସା କିଛି ନାହିଁ, ସବୁ ପଇସା ଭଗବାନଙ୍କର, ତୁମେ ସରକାର ପଇସା ନେଇ ଆସିଲ ତୁମେ କୌଣସି ହିସାବରେ, ସେ ଖାଇବ ମୁଁ ନେଇଗଲି କଣ୍ଟା ହେଲା, ତୁମେ ନେଇ ଆସିଲ ତା ରିଆକ୍ସନଟା ତୁମେ ନବ, ସେଥିରେ ଯଜ୍ଞାଦି କର୍ମ ହବନି, ଦାନ ପୁଣ୍ୟ ହବନି, କିଛି ହବନି, ସେଥିରେ ତୁମେ ନିଷ୍କାମ ହେଇପାରିବ ନାହିଁ, ହରିତୋଷଣ ହେଇପାରିବ ନାହିଁ, ଭଗବାନ କେବେ ଖୁସି ହୁଅନ୍ତିନି। କୌଣସି ଜୀବକୁ କଷ୍ଟ ଦେଇକି ତୁମେ ଭଗବାନଙ୍କର ଉପାସନା କରିବ ସେ ଭଗବାନ ନେବେନି। ଆଉ ଯଦି ପଶୁ ମାରିକି ଯେଉଁ କୁହନ୍ତିନି ଆମିଷ, ଆମିଷ ଲୋକଙ୍କ ହାତରୁ କାହିଁକି ବୈଷ୍ଣବମାନେ ଭୋଜନ କରନ୍ତି, ପଚାରୁଛନ୍ତି ତୁମେ କାହିଁ ଆମିଷ, ଆମେ ତ ଆମିଷ ଖାଉନୁ, ଆମେ ରୋଷେଇ କରିଦେବୁ କ'ଣ ଅସୁବିଧା, ଆମେ ଆମିଷ ଖାଉ, ଆମେ ତ ନିରାମିଷ ରୋଷେଇ କରିଦେବୁ, ନାଇଁ ତୁମେ ଜୀବକୁ ମାରୁଛ ନା, ତୁମେ ଯଦି ଜୀବକୁ ମାରିକି ଖାଉଛ, ଯିଏ ମାରୁ ତୁମେ ଖାଉଛ ନା, ଭଗବାନ ତୁମ ଉପରେ ଖୁସି ନାହାନ୍ତି, ତୁମ ହାତରୁ କେମିତି ଆମେ ତୁମେ ରୋଷେଇ କଲେ ଭଗବାନ ଖାଇବେ। ସେଥିପାଇଁ ଆମେମାନେ ଯେଉଁ ମନ୍ଦିରମାନଙ୍କର ଯେଉଁ ପ୍ରସାଦ, ସବୁ ବାହାର ମନ୍ଦିରମାନଙ୍କର ଯେଉଁ ପ୍ରସାଦ ପାଉଛନ୍ତି, ସେମାନେ ଆମିଷ ଭୋଜନ କରୁଛନ୍ତି, ତାଙ୍କ ହାତରୁ କେବେ ବି ଖାଇବା କଥା ନାହିଁ, ସେ ବ୍ରାହ୍ମଣ ହେଇପାରନ୍ତି, ସେଥିପାଇଁ ବାହାର ମନ୍ଦିର ପ୍ରସାଦ ସେମାନେ ବିଷ୍ଣୁ ମନ୍ଦିର ହେଲେ ବି ପ୍ରସାଦ ପାଇବା ଉଚିତ ନୁହେଁ, ଯଦି ସେଠିକାର ପୂଜାରୀ ସେ ବୈଷ୍ଣବ ନୁହେଁ, ଭଗବାନ ନାମ କରୁନି, ଆମିଷ ଖାଉଛି, ପେଜଶୁଣ ଖାଉଛି, ତା ହାତରୁ ଭଗବାନ କେବେ, ବାହାର ଲୋକ କହିପାରେ ସେ ଭୋଗ ଲାଗିଲା, କିନ୍ତୁ ଆମେ କେବେ କହିବୁନି ଭୋଗ ଲାଗିଲା ବୋଲି, ସେଟା ଭୋଗ ନୁହେଁ, ଯାହାର ଜୀବତ ନାହିଁ ତାକୁ ଭଗବାନ କେବେ ଗ୍ରହଣ କରିବେନି। ଧର୍ମର ଗୋଟେ ବଡ଼ ପିଲର ହେଉଛି, ବଡ଼ ଖମ୍ବ ହେଉଛି ଜୀବଦୟା, ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି, ସେ ଜୀବଟା କୌଣସି ଜୀବକୁ ମାରିବା ପାଇଁ କାହାକୁ କେବେ ଆଦେଶ ଦିଆଯାଏ, ଯାହାର ବଞ୍ଚିବାର ଅଧିକାର ସେ କେବଳ ମାରିପାରିବ। ତେଣୁ ସେମାନେ ବହୁତ ପୂଜା ପାଠ ଯଜ୍ଞ ଆଦି କର୍ମ କଲେ ବି ଯେଉଁମାନେ ଜୀବ ହତ୍ୟାକାରୀ, ତାଙ୍କ ହାତର କୌଣସି ଜିନିଷ ଦେବତା ପିତୃପୁରୁଷ ମାନେ ନିଅନ୍ତି ନା, ଭଗବାନ କ'ଣ ନେବେ। ଏ ଆମିଷ ଖାଇବା ଲୋକ ଆସି ଶୁଆ ଶୁଆ ଯଜ୍ଞ କରିଦେଇ ତୁମର ଭାବୁଛ ଆମର ଯଜ୍ଞ ହେଇଗଲା ନା କ'ଣ, ସେଟା ତୁମ ପାଇଁ ମନର ଖୁସି ହେଇପାରେ, ଶାସ୍ତ୍ର ସିଦ୍ଧାନ୍ତ ହିସାବରେ ତା ହାତରୁ କିଛି କେହି ଦେବତାମାନେ ନେବେନି, କାରଣ ଏ ଜଣେ ମଦ୍ୟପାନ କରନ୍ତି, ପଶୁ ହତ୍ୟା କରନ୍ତି, ତାଙ୍କ ହାତରୁ କେହି ପିତୃପୁରୁଷ ବି ଜଳନ୍ତି ନା, ସେ ଗୋଟେ ଜୀବଟାକୁ ତ ଦୁଃଖ ଦଉଛି ଆଉ ଭଗବାନ କ'ଣ ଗ୍ରହଣ କରି। ତେଣୁ ଏ କର୍ମଟା ଏତେ ଜଟିଳ, ତାକୁ ଠିକ୍ ଭାବରେ କେହି ଜଣେ କରି ସମ୍ପାଦନ କରିପାରିବ ନାହିଁ। ତେଣୁ କର୍ମ କ'ଣ କରିବା ଦରକାର ନା, ଯଜ୍ଞାର୍ଥେ କର୍ମଣେ ଅନ୍ୟତ୍ର ଲୋକ ଏମ୍ କର୍ମ ବନ୍ଧନ, ଭଗବାନଙ୍କର ସନ୍ତୋଷ ବିଧାନ ପାଇଁ ନିଷ୍କାମ କର୍ମ ନ କରିପାରିଲେ କର୍ମ ବନ୍ଧନ ତୁମେ ପଡ଼ିଯିବ। ତେଣୁ ଏଇ କୃଷ୍ଣ ଚେତନାଟା କ'ଣ, ଗୋଟେ ଭକ୍ତିଟା କ'ଣ, ଭକ୍ତିଟା ହଉଛି ଭଗବାନଙ୍କ ସମ୍ବନ୍ଧରେ ସବୁ କର୍ମଟା କରେ, ଚାଷଟା ଭଗବାନଙ୍କ ସମ୍ବନ୍ଧରେ। କନସିୟସନେସ୍ଟା କୋଉଠି ରହୁଛି, କାହା ପାଇଁ ତୁମେ କରୁଛ ସେଇ ଚାକିରି, ତୁମେ କାହା ପାଇଁ କରୁଛ ସେଟା, ଚେତନାଟା ତୁମର କୋଉଠି ରହୁଛି। ତୁମର ପଇସାଟା ଦରମା ମିଳିବ, ଦରମା ମିଳିଲେ କ'ଣଟା କରିବ, ହେଲୋ ଦରମା ମିଳିଲେ ଗୋଟେ LIC କୋଉ ଡିପୋଜିଟ୍ କରିବି, ବ୍ୟାଙ୍କରେ କୋଉ ଡିପୋଜିଟ୍ କରିବି, ନାତି ନାକି ପ୍ୟାଣ୍ଟ କିଣିବି, ତୁମେ ପ୍ଲାନ୍ ହେଇଯାଉଛି ନା। ତୁମର ଯେତେବେଳେ ପଇସାଟା ଆସିବ, ମନେକର ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ତୁମକୁ 50,000 ଦେଇଦେଲା, ବର୍ତ୍ତମାନ କ'ଣ ସାଙ୍ଗେ ସାଙ୍ଗେ ଗାଡ଼ି କିଣି ପକେଇବା, ନହେଲେ କୋଉଠୁ ନାତି ପାଇଁ କ'ଣ କରିଦେବା, ନହେଲେ ଫିକ୍ସ ଉଠୁ, ତୁମର ଏଇ ବୁଦ୍ଧି ଆସିବ ନା, କ'ଣ କିଛି ଆସିବ, ମୋତେ ଯଦି ବର୍ତ୍ତମାନ 1,00,000 ମିଳେ ମୁଁ କ'ଣ କରିବି, ମୁଁ ଠାକୁର ପାଇଁ ପ୍ଲାନ୍ କରିବି ନା, ଆଉ ନା ମୋ ପାଇଁ ପ୍ଲାନ୍ କରିବି, ସେ କୋଟିଏ ମାରିଲେ ଆମେ ଗୋଟିଏ ହାତ ମାରିବୁନୁ, ସେଟା ଆମେ ଜାଣିଛୁ ନା, ଏଟା ଯଜ୍ଞାର୍ଥେ ସେଇଟା ନ, ତୁମେ କରମବନ୍ଧନ ପଡ଼ିବ ବାବା, ଏ ବାବାଜୀ ଯେଉଁ କରମବନ୍ଧନ ଆଜି ପଡ଼ୁଛି କେଉଁଥିପାଇଁ ପଡ଼ୁଛି, ତୁମେ କ'ଣ ସାଧୁ ହେଇଗଲେ ବୋଲି ତୁମର କ'ଣ ଅଧିକାର ଅଛି ନା କ'ଣ, ଅଧିକା ସାଧୁ ହେଇଗଲେ ତୁମ ପାଇଁ ସେ ଗୋଟିଏ ଶ୍ଳୋକ, ଆଉ ଗୃହସ୍ଥ ହେଲେ ତୁମ ପାଇଁ ସେ ଗୋଟିଏ ଶ୍ଳୋକ, ଈଶାବାସ୍ୟମ ଇଦମ୍ ସର୍ବମ ଯତ୍କିଞ୍ଚିତ୍ ଜଗତା ଜଗତ ତେନ ତେକ୍ତେନ ଭୁଞ୍ଜିତା ମା ଗୃହ କସ୍ୟଚିତ୍ ଧନମ, କାହା ଧନକୁ ତୁମେ ହରଣ କରିପାର, ତୁମ ପାଇଁ ଯେତିକି ସେୟାର ତୁମେ ସେତିକି ନବ। ସାଧୁର ସେୟାର ହେଲା ପେଟ, ସାଧୁର ଭାଗ କ'ଣ, ଭୋଜନ, ତାର ଦୁଇ ଟାଇମ୍ ତିନି ଟାଇମ୍ ଯାହା ଭୋଜନ ହେଲା ମିଳିଥାଏ। ତୁମେ କିନ୍ତୁ କର୍ମବନ୍ଧନ ପଡ଼ିଯିବ, ଧନ ପାଇଲେ ମାନେ ତୁମେ କର୍ମବନ୍ଧନ ପଡ଼ିଯିବ, କାରଣ ତୁମେ ତାଠୁ ନିଜ ଇନ୍ଦ୍ରିୟ ଭିତରେ ଲଗେଇଦେବ, ଆଉ ସାଧୁ ବି କର୍ମବନ୍ଧନ ପଡ଼ିବ, ଏଇଟା ଏଇ ଶ୍ଳୋକଟା ଯେ କେବଳ ଗୃହସ୍ଥମାନଙ୍କ ପାଇଁ ତା ନୁହେଁ, ଯିଏ ଯଜ୍ଞାର୍ଥ କର୍ମ ନ କଲା ଇନ୍ଦ୍ରିୟ ତୃପ୍ତି ପାଇଁ କଲା ପଡ଼ିଯିବ, ସବୁ ଭଗବାନଙ୍କର ସମ୍ପତ୍ତି, ତୁମେ ମୋର ବୋଲି କିଛି କହିପାରିବ, ସବୁ ପ୍ରଭୁଙ୍କର, ତେଣୁ ତୁମର ସେୟାର ଯେତିକି ତୁମେ ସେତିକି ଭୋଗ କର, ତୁମେ ନ୍ୟାୟରେ ଅର୍ଜନ କର ଯେତିକି ତୁମେ ମିଳୁଛି, ଯେମିତି ବ୍ରାହ୍ମଣ ଆମେ ଆମେ ବ୍ରାହ୍ମଣ ଶ୍ରେଣୀର, ସାଧୁମାନେ ବ୍ରାହ୍ମଣ ଶ୍ରେଣୀର, ତାଙ୍କୁ ଦାନ ମିଳିବ, ଦାନଟା କେମିତି ମିଳିବ, ଯିଏ ଯେତିକି ଦେଲେ ତୁମେ ସେତିକି ଚଳିବ, ଆଉ ତୁମେ ଦାନ କାହିଁକି ଗ୍ରହଣ କରିବ, ତେଣୁ ପ୍ରଶ୍ନ କରିବ, ଆପଣ କିଛି କର୍ମ କରୁନ, ଦାନ କାହିଁକି ଗ୍ରହଣ କରିବ, କାହିଁ ଗ୍ରହଣ କରିବ, ଗୋଟେ ଲୋକର କିଛି ଉପକାର ନ କରି ଆମେ ଦାନ ଗ୍ରହଣ କରିବୁନୁ, କାରଣ ଲୋକଟା କଷ୍ଟ ପାଉଛି କାହିଁକି, ଗୋଟେ ଇଂଲିଶରେ ନାହିଁ ଇଗ୍ନୋରାନ୍ସ ଇଜ୍ ଦି କଜ୍ ଅଫ୍ ସଫରିଂ, ଦୁଃଖର କାରଣ ହେଉଛି ଅଜ୍ଞାନତା। ତ ବ୍ରାହ୍ମଣ ଶ୍ରେଣୀ ଲୋକମାନଙ୍କର କାମ କ'ଣ, ସେମାନେ ଜ୍ଞାନ ଅର୍ଜନ କରିବେ, ଗୋଟେ ଜ୍ଞାନ ଅର୍ଜନ କରିକି ଲୋକମାନଙ୍କୁ ଦେବେ, ଏ ରାସ୍ତାରେ ବାପା ଚାଲ, ତାପରେ ତୁମର ରାଇଟ୍ ଅଛି ତୁମେ କିଛି ଆଣିବା ପାଇଁ। ସେଥିପାଇଁ ପୂର୍ବ କାଳରେ ଯାହାର ଜ୍ଞାନ ଯୋଉ ବାବା ମାନେ ଥିଲେ ସବୁ ଦେଖିବ, ମାନେ କ'ଣ ସେ ପ୍ରବଚନ ପ୍ରବଚନ ଦେଇପାରିବେନି, କଥା କାହାକୁ ଲୋକ ବୁଝେଇ ପାରିବେନି, ସେ ଗାଁକୁ ଭିକ ମାଗିବା ବୋଲି କୀର୍ତ୍ତନ ଗୋଟେ କର୍ତ୍ତାଳ ଧରି ଯାଉଥିଲେ, କର୍ତ୍ତାଳ ଯୋଉ କୀର୍ତ୍ତନ କରୁଥିଲେ, କୀର୍ତ୍ତନ କରିବା ଉଦ୍ଦେଶ୍ୟ ନୁହେଁ ଯେ କାହିଁ ଖାଲି ଭିକ ମାଗିବା, କାରଣ ମୁଁ ଗୋଟେ ଲୋକ କତିରୁ ଆଣିବି ନା, ସେ ଗାଁରେ କୀର୍ତ୍ତନ କଲେ ଲୋକଙ୍କର କିଛି ଉପକାର ହବ, କିଏ ତୁମକୁ ଡାକୁଛି ଆସ ପ୍ରସାଦ ପାଇବ, ତୁ ଚାଲିବ ଠିକ ପ୍ରସାଦ ଟାଇମ୍ରେ ପହଞ୍ଚିବ, ଗାଡ଼ି ରଖିଦେଇକି ପ୍ରସାଦ ପାଇଦେଇକି ପଳେଇ ଆସିଲ, ତୁମର କି ତୁମ ଭୋଜନଟା ସବୁ ଯିବ, କାହା ଘରେ ବିନା କୀର୍ତ୍ତନ ଛଡ଼ା ତୁମେ ପ୍ରସାଦ ପାଇପାରିବନି, ତୁମ ଉପକାର ସେ ଲୋକଟା ଖଟିଛି ନା, ତୁମେ ତାକୁ ତ ଧନ ଗ୍ରହଣ କରିପାରିବନି, ସେ ବ୍ରାହ୍ମଣମାନେ ଯେତିକି ଧନ ଗ୍ରହଣ କରିବେ ସେଟା ଭଗବାନଙ୍କର, ବ୍ରାହ୍ମଣମାନଙ୍କର ବା ସାଧୁମାନଙ୍କର ଯେତିକି ଧନ ସେଟା ପ୍ରଭୁଙ୍କର, ପ୍ରଭୁଙ୍କର କ'ଣ ଧନ ଦରକାର ଜଣେ ଲୋକ କରିବେ, ଭଗବାନଙ୍କର କ'ଣ ଦରକାର, ସେଇଟା ହେଉଛି ନାସ୍ତିକତା, ନାସ୍ତିକମାନେ ଲୋକମାନଙ୍କର ଏହା କୁହନ୍ତି, ଭଗବାନଙ୍କୁ ଗୋଟେ ପ୍ରତିମା ପୂଜା ପ୍ରତୀକ ପୂଜା, ହଁ ଠାକୁର ତ ଠାକୁର ଏମିତି ରହିଛନ୍ତି ଆଉ କ'ଣ ତାଙ୍କ ପାଇଁ ଏତେ ଗୋଟେ କ'ଣ ଦରକାର, ଏତେ ଥର ଭୋଗ ଲାଗିବା କ'ଣ ଦରକାର, ଏ ଡିବୋଡ଼ିମାନେ ବି ଗୋଟା ତାଙ୍କର କନସିୟସନେସ୍ ଏମିତି, ଡିବୋଡ଼ିମାନେ ବି ଗୋଟା କହୁଛନ୍ତି, ତାଙ୍କର ବି ଗୋଟେ ଚେତନା ନାହିଁ, ଭଗବାନଙ୍କ କ'ଣ ଏମିତି ରଖିବା ଦରକାର, ଆରେ ଭଗବାନଙ୍କୁ ତୁମେ ନ ଦେଲେ ତୁମର ଭୋଗ ବୁଦ୍ଧିରେ ବି କେବେ କମିବନି। ଏ ଯେଉଁ ମନ୍ଦିରମାନଙ୍କର ସବୁ ଅଛି ଘରେ, ସେ ନନା ଯାହା ମନ୍ଦିରରେ ଲଗାଉଛି, ମନ୍ଦିରରେ କ'ଣ ଲଗାଉଛି, ଡେଲି ସେ BPL ଚାଉଳ, ସେ ସରକାର ଯେଉଁ ଚାଉଳ BPL ଚାଉଳ, ସେ ମୁଗ ଡାଲି, ସେ ଆଳୁ ଆଳୁ ଭର୍ତ୍ତା ଟିକେ ହେଇଥିବ, ମୁଁ ସେ ଗଞ୍ଜାମରେ ଥିଲା ବେଳେ ଦେଖିଛି, ସେ ଆଳୁ ଭର୍ତ୍ତା ହେଇଥିବ, ସେ ନନା ତାର କୋଉଠି ମଞ୍ଜା ମଞ୍ଜା ଟିକେ ଆଣିଥିବ, ତାର କରିଦେଲା ଚାଲିଲା, ତ ତା ଘରେ କ'ଣ ସେ ଭୋଜନ କରୁଛି, ଗୋପାଳ ସେ ତ ଘରେ ସେୟା କରୁନି ନା, ଏତିକି ହେଲା ଡିଫରେନ୍ସ। ସେଠି ଭଗବାନଙ୍କ ସେବାଟା କରା, ସେଠି ଗୋଟେ ବିଧିରେ ଖାଲି ପ୍ରତିମା ପୂଜା ଭଳିଆ ହେଉଛି, ସେଥିପାଇଁ ଲୋକମାନଙ୍କ ଗୋଟେ ଅଛି ନା, ଗୋଟେ ଆଇଡିଆ ଲୋଡ଼ସିପ୍ ଆଉ ଏଟା ଗୋଟେ କ'ଣ ଗୋଟେ ପ୍ରତିମା ପୂଜା କରୁଛନ୍ତି, ଠାକୁର ଗୋଟେ ରଖିଦେଇଛନ୍ତି ଗୋଟେ ପୂଜା କରୁଛନ୍ତି, ସେ ଜାଣନ୍ତି ନାହିଁ ଯେ ଭଗବତ ଉପାସନା ଦ୍ଵାରା ଭଗବାନଙ୍କ ପ୍ରତିମା ନୁହନ୍ତି, ସେ ବ୍ରଜେନ୍ଦ୍ର ନୁହଁ, ସେ ଭଗବାନ। ତୁ ବାପାଙ୍କର ଫଟୋଟାକୁ ତୁ ବାପା ବୋଲି କଣ କହିବୁ, ଇଏ ବାପା ମୋର ନୁହେଁ ବୋଲି? ତୋ ବାପାଙ୍କର ଫଟୋଟାକୁ ତୁମେ କଣ କହୁଛୁ, ନା ଏଟା ମୋର ବାପା ନୁହେଁ, ବାପାର ଚିତ୍ର ବୋଲି କହୁଛୁ କି? ମହାତ୍ମା ଗାନ୍ଧୀଙ୍କର ଫଟୋଟାକୁ ତୁମେ, ମୂର୍ତ୍ତିଟାକୁ ତୁମେ ଜୁହାର ହେଇ ପଡ଼ୁଛ, ନେତାମାନଙ୍କର ଫଟୋକୁ ତୁମେ ଜୁହାର ହଉଛ, ଭଗବାନଙ୍କର ଫଟୋଟା ଫଟୋ ନୁହେଁ। ଯେତେ ଅଫିସକୁ ଯିବ, ଯେତେ କଂଗ୍ରେସ ଅଫିସ ଯିବ, ତାଙ୍କର ନେତାଙ୍କର ଜବାହରଲାଲ ନେହେରୁ, ସେ ଇନ୍ଦିରା ଗାନ୍ଧୀ, ସେ ରାଜୀବ ଗାନ୍ଧୀ, ତାଙ୍କର ଗାନ୍ଧୀ ପରିବାର ତାଙ୍କର ଲଗେଇ ଦେଇଛି। ବିଜେପି କତିକି ଯିବ, ସେ ତାଙ୍କର ତାଙ୍କ ବଂଶର ତାଙ୍କର ଯିଏ ଆସୁଛନ୍ତି କଣ ବିଜେପିର ରାଷ୍ଟ୍ରୀୟ ଇଏ ଲଗେଇଛି, ସମସ୍ତଙ୍କର ତୁମର ଫଟୋ ଲଗାଉଛି, ତାଙ୍କର ଫୁଲମାଳ ଦିଆ ହେଇଥିବ, ତାଙ୍କର ସଭାରେ ବସିଲେ ତାଙ୍କ ଗୁଣଗାନ ହବ। ଭଗବାନ ବେଳକୁ କିଛି ନାହିଁ, ଭଗବାନଙ୍କର ହେଲୁ କାଠ, ଖାଲି ପିକ୍ଚରଟା ନାସ୍ତିକତା ନା ଏଗୁଡ଼ାକ, ଭାରତବର୍ଷ ଏଗୁଡ଼ା ନାସ୍ତିକତା, ଲୋକମାନଙ୍କର ଜ୍ଞାନ କିଛି ନାହିଁ। ଜୀବର ଭୋଗବୁଦ୍ଧିଟା ଅଛି, ସେ ଭଗବାନ ପାଇଁ ନକଲେ ନିଜେ ଭୋଗିବ, ମନ୍ଦିରଟା ଏଇଥିପାଇଁ କରାହେଇଛି। ତୁମେ ଯୋଉ ଯୋଉ ଆସୁଛ ମନ୍ଦିର, ଯୋଉ ପଇସା ଦୁଇ ପଇସା ଦଉଛ, ସେତିକି ବି ଦବନି, ସେ ବି ଚୁଚଳୁ କରିଦବ, ତାକୁ ପକେଇଦବ ପାଟି। ଏଇଭଳିଆ କଣ ଭଗବାନଙ୍କ ସେବାଟା କରୁଛ, ଦଉଛ ନା ନାହିଁ, ଏଇଟା ଭଗବାନ ସେବା ଲାଗିଲା। ଭଗବାନ କେମିତି ସେବା ଗ୍ରହଣ କରିଛନ୍ତି ପ୍ରଶ୍ନ କରିବ, କେମିତି କଣ ରୋଷେଇ କରିକି ଦେଇଦେଲେ ଭଗବାନ ଖାଉଛନ୍ତି ନା କଣ? ଲୋକ କହିବେ ନାଇଁ ରୋଷେଇ, ତୁମେ ରୋଷେଇ କରିଦଉଛ, ଠାକୁରଙ୍କ ଭୋଗ ଲଗେଇ ଦଉଛ, ଭଗବାନ ଖାଉଛନ୍ତି ନା କଣ? ତୁମେ ଯଦି ଖାଇପାରୁଛ, ଭଗବାନ କାହିଁ ଖାଇପାରିବି? ଲୋକମାନେ ଯୁକ୍ତି କରନ୍ତି, ଭଗବାନଙ୍କୁ ଯୋଉ ଭୋଗଟା ତୁମେ ଲଗଉଛ, ସେଥିରେ ତୁମର କଣ ଭଗବାନ ଖାଉଛନ୍ତି? ତୁମକୁ ଯଦି ମୁଁ ସେ ପ୍ରଶ୍ନଟା କାଉଣ୍ଟର କରିବି, ତୁମେ ଉତ୍ତର ଦେଇପାରିବନି। ତୁମ ବାପାଙ୍କର ଶ୍ରାଦ୍ଧ ଦିନ ତୁମେ ଯୋଉ ବାପାଙ୍କୁ ଶ୍ରାଦ୍ଧ ଦଉଛ, ତୁମ ବାପା ଖାଉଛନ୍ତି? କାହିଁକି ତୁମେ ତାହେଲେ ଶ୍ରାଦ୍ଧ ଦଉଛ? ଆଚ୍ଛା, ଅଲଗା ମନ୍ଦିରକୁ ଯୋଉଦିନ ଦୁର୍ଗା ପୂଜା କାଳୀ ପୂଜା ସେଦିନ ଯୋଉ ଫଳ ନେଇକି ଯାଉଛ, ସେଦିନ କଣ ଖାଉଛନ୍ତି? ସେ ପ୍ରଶ୍ନଟା କାହିଁକି ତୁମେ କରୁନ? ଏସବୁ ନାସ୍ତିକତା, ଏଇଟା ମାନେ କଣ, ଏଇଟା ଗୋଟେ ଲୋକର ଏଡ଼େଇବା ପାଇଁ, ଭଗବାନଙ୍କ ସେବାଟାକୁ ଏଡ଼େଇବା ପାଇଁ ଏ ବିଚାରଟା। ଦେବତାମାନଙ୍କୁ ନେଇକି ତ ଖାଇବେ, ତୁମର ବିଶ୍ୱାସ ଅଛି ପିତୃପୁରୁଷ ବାପାର ଶ୍ରାଦ୍ଧ ଦିନ ଦବ, ଆଉ ଭୂତ ଯେଦିନ ଲାଗିଥିବ, ଯୋଉ ବାବୁଲି ଯେଉଁ ତୁମର ଭୂତ ଲାଗେ ଗାଁରେ, ଗାଁରେ ଭୂତ ଲାଗିବ, ତୁମ ଘରେ ଯୋଉ ଭୂତ ବସିଛି, କାହାକୁ ମାଡ଼ି ବସିଛି, ସେ ଯଦି କହିବ, ସେ ଗୁଣିଆ ଆସିବ, ଗୁଣିଆ କହିବ ଗୋଟେ କୁକୁଡ଼ା ବଳି ଦିଅ, ତାପରେ କଣ ବିଶ୍ୱାସ ହବ ନା ନାହିଁ? କୁକୁଡ଼ା ଖାଉଛି ସେ ଭୂତ, କୁକୁଡ଼ା ଖାଉଛି ଦେବୀ ବୋଲି, ସେଇଟା ବିଶ୍ୱାସ ଆସିବ? ଭଗବାନ ଖାଉଛନ୍ତି ସେଟା ବିଶ୍ୱାସ ଆସିବ? ସବୁ କଥାରେ ଦେଖ, ମଣିଷ ମାୟା ଏମିତି କରି ରଖିଛି ନା, ଭଗବାନ ତ ଏମିତି କରିଦେଇଛନ୍ତି ଜୀବଟାକୁ, ସେ ତ ଭୁଲିବ, ଭୁଲି ଚୋରାଶୀ ଯିବ, ଲକ୍ଷ ଲକ୍ଷ ଜୀବ ଜୀବନରେ ଭୁଲିବ କେମିତି ହବ? ସେ ତ ଭଗବାନଙ୍କୁ ବିଶ୍ୱାସ କରିଦେଲେ ତାର ବନ୍ଧନ ସରିଯିବ ନା, ତାକୁ ତାକୁ ମାୟା ଛାଡ଼ିବନି ଏତେ ଶୀଘ୍ର। ତା ଘର ଦ୍ୱାର ସଲ ଭଲ ମନ୍ଦ ସେ ଜପ କଲାବେଳେ ଚାରିଟା ମାସ ଚିନ୍ତା ହେଉଛି, ଘର ଚଳେଇବ କିଏ? ତମ ଘର ତୁମେ ଚଳେଇବ, ମଠ ଚଳେଇବ କିଏ? ବାବା ଗୁରୁ ଚଳେଇବ ମଠ, ଶିଷ୍ୟ ଚଳେଇବ ଘର। ଶିଷ୍ୟ ତାର ତା ଘର ପତ୍ର ବାନ୍ଧିକି ତାର ଟଙ୍କା ପଇସା କୋଟିଏ କୋଟିପତି ହେବି, ସେ ତାର ତା ବାଟରେ ରହିଥିବ, ଗୁରୁ ତାର ଘଣ୍ଟି ବଜେଇକି ତାର ସେ ବୁଲୁଥିବ ଡିଏରେ ଠାକୁରଙ୍କୁ। ଇଏ ହେଲା ଲୋକଙ୍କର ବୁଦ୍ଧି ହେଲା, ଏଇଆ ସେ କର୍ମବନ୍ଧନ ପଡ଼ିବ। ଏସବୁ କଣ କର୍ମବନ୍ଧନ ନା, ଲୋକ ତ କିଛି ଜାଣନ୍ତିନି ନା, ତୁମର କର୍ତ୍ତବ୍ୟଟା ରହିଛି, କିନ୍ତୁ ତୁମେ ବା ଭଗବାନଙ୍କର ଭକ୍ତ ହେଲ, ଭଗବାନ ଏ ରାଜାମାନେ ଏତେ ଗୋଟେ ମନ୍ଦିର ସବୁ କାହିଁ କରିଥିଲେ? ଓଡ଼ିଶାରେ ଦେଖ, ତୁମେ ଯେତେ ସବୁ ରାଜାମାନେ ଏତେ ଗୋଟେ କାହିଁ ମନ୍ଦିର ସବୁ କରିଥିଲେ? ବୋକା, ସେ ଜାଣିଥିଲା ଆମେ କର୍ମବନ୍ଧନରେ ପଡ଼ିଯିବୁ, ଯଜ୍ଞାର୍ଥରେ ଭଗବାନଙ୍କ ପ୍ରୀତି ପାଇଁ କର୍ମ ନ କଲେ କର୍ମବନ୍ଧନରେ ପଡ଼ିବ। କର୍ମଟା ଭାରି ସୂକ୍ଷ୍ମ ଜିନିଷ, କେହି କେବେ କହିପାରିବେନି ମୁଁ ଡ୍ୟୁଟିଟାକୁ ଠିକ୍ସେ କରୁଛି ବୋଲି, କାରଣ କର୍ମ କଲାବେଳେ ଦୁଇଟା ଜିନିଷ ସବୁବେଳେ ଆସିବ। କେହି ବି ଅଫିସରେ କାମ କରୁଛେ, ତୁମର ସବୁ ଷ୍ଟାଫ୍ ଭଲ, ତୁମେ ସମସ୍ତେ ଭଲ ପାଆନ୍ତି? ଦେଖୁ ନା, ଦେଖ ତୁମେ ଦେଖ କର୍ମ କରୁଛ ବା, ଏ ଦୋଷ ଆଇଲାଣି। ଦେଖ କର୍ମ କେବେ କାହା ରାଗ ଥିବ, କାହା ଦୋଷ? ଏଇ ହେଡ଼ସାର ଭଲ, ସେ ଆସିଷ୍ଟାଣ୍ଟ ଟିଚର ହେଡ଼ସାର ସିଏ ଭଲ ନୁହନ୍ତି। କର୍ମ କଲା ମାନେ ତାଙ୍କ ପାଇଁ କର୍ମଟା କରୁଛ, ତୁମେ ଡ୍ୟୁଟିଟା କରୁଛ, କେମିତି କରୁଛ? ଦୋଷ କରିକି କରୁଛ, ପାଣି ଗ୍ଲାସ୍ ଦେଲ ହଁ ଦୋଷ। କର୍ମଟା କିଏ ଠିକ୍ସେ କରିପାରିବେନି, ଏ ଗୁଣ ଯୋଗୁଁ ସବୁବେଳେ ରାଗ ଦ୍ୱେଷ, ରାଗ ଦ୍ୱେଷ। ସେ ଯଜ୍ଞାର୍ଥେ ଗାଁ ଗହଳିରେ ସେଗୁଡ଼ା ତ ସବୁ ଭୋଗ ଲଗେଇବା ନଥିଲା, ଏ ହାଣ୍ଡିଶାଳରେ ଖାଇସାରିକି ସେ ଛୁଆଟି ଗୁଡ଼ା ମୋର ମନେ ଅଛି, ଘରେ ଘରେ ରୋଷେଇ କରିଦେଇକି ସେ ଚୁଲିରେ ସେ ତରକାରୀ ଯୋଉ କରିବେ ତାକୁ ଆଣିକି ଚୁଲିରେ ଭିତରେ କରିଦେବେ, କହିବେ ଅଗ୍ନିଦେବକୁ ରୋଷେଇ କଲେ ଅଗ୍ନି, ଲୋକମାନେ ଟିକେ ବୁଦ୍ଧି ଥିଲା, ଏବେ ଅଗ୍ନିଦେବକୁ ନାହିଁ, ଏବେ ସେ ରୋଷେଇ ହଉ ପାଟରେ ପକେଇବେ, ଏ ଲକ୍ଷ୍ମୀ ଛୁଆ କୋଉଠୁ ଆଇଲେ ସବୁ, ଏଇଟା କେମିତି ତାଙ୍କ ସଂସ୍କାର ଚାଲିଗଲା, ଝିଅ ବୋଉଙ୍କର ସଂସ୍କାର ଗଲା, ଏ ଲୋକ ବି ସଂସ୍କାର ଚାଲିଗଲା, ଆଗରୁ କେବେ ଖାଇବେନି, କେବେ ଖାଇବେନି। ତାପରେ ପୁଣି ଦିନ ଗୋଟେ ଥାଏ ଗୁରୁବାର ନା କୌଣସି ସବୁ ସେ ହାଣ୍ଡି ସବୁ କଣ କୁହାଯାଏ ଲିପା ହେଇକି ସେ ଘରେ ସେ ଭୋଗ ଲାଗେ, ତୁମ ଆଡ଼େ କିଛି ନାଇଁ ଭାବିଲେ ନାଇଁ କିଛି କୋଉଠୁ ତୁମର କଣଟା ମନେ, ତ ଖାଲି ମୁଣ୍ଡକୁ ଟୁଙ୍ଗେଇଲ ଆଣ୍ଡୁଆ ଭଳିଆ କଣ, ତୁମର କିଛି ନଥିବ ତ କିଛି ନା, ତୁମର ତ ଶିଖିନ ତୁମର ଜାଣିଛ ଅଛ କଣ, ମୁଁ ଛୋଟ ଦେଖିଛି ସେ ଲିପା ହେଇକି କେଉଁ ପୂଜା ଗୋଟେ ଥାଏ ସେଦିନ ପୂଜା କରାଯାଏ, ହାଣ୍ଡି ଶାଳ ସବୁ ପୂଜା ହବ, ଚୁଲି କଣ ଚୁଲିକି ଆସିକି ପ୍ରଣାମ କରିବି, ତୁ କି ଆସିକି ପ୍ରଣାମ କରୁଛ ଦେଖୁନ, ଗୋଟେ ସ୍ତ୍ରୀ ଲୋକ ସେ ଜାଣିନଥିଲା ସେ ତାର ସେ ଆମିଷ ରୋଷେଇ କରୁଛି, ସେ ଚୁଲିରେ ଆମିଷ ରୋଷେଇ କରୁଛି, ପିଆଜ ରୋଷେଇ କରୁଛି, କିନ୍ତୁ ଯେତେବେଳେ ଲଗେଇବ ଏଇଟା କଣ ଚୁଲିଟା ଲଗେଇବ ଅଗ୍ନିକି ମୁଣ୍ଡ ମାରିବ, ତାର ଗୋଟେ ବିଶ୍ୱାସ ଥିଲା ଯେ ଅଗ୍ନି ଦେବତା ବୋଲି, ଏବେ ଆଣ ଗ୍ୟାସ ମାରିଦିଅ ଲାଇଟର ଲଗେଇଦିଅ, ଏଇଟା ବିଷ ଗୁଡ଼ାକ ସେଟା ଗ୍ୟାସ ଗୁଡ଼ା କଣ କଣ ବୋଲି ଗ୍ୟାସଟା କୋଉଠି ଜାଣିଛ ନା ନାଇଁ ବିଷ, ଏଇଟା ବିଷଟା ନା ବିଷଟା ଜାଳି ଖାଉଛ ନା ଆଉ, ଏଇଟା ପେଟ୍ରୋଲ ଉପର ସ୍ତରରେ ରହୁଛି, ଏଇଟା ଗ୍ୟାସଟା ଆଉ ଭିତରେ ସବୁ ଭଗବାନ ରଖିଛ ନା, ବିଷକୁ ସବୁ ଖୋଳିକି ଆଣୁଛନ୍ତି ଅସୁର, ପୂର୍ବରୁ ଅସୁର ଯେମିତି ସବୁ ସୁନା ରୂପା ହରଣ କରୁଥିଲେ, ବର୍ତ୍ତମାନ ଏଇ ଅସୁର ଗୁଡ଼ାକ ବା ଏଇଟା ବୈଜ୍ଞାନିକ ନା କଣ ବୈଜ୍ଞାନିକ କୌଶଳ, ଅସୁର କୌଶଳ ଆକାଶ ଜଳ ସ୍ଥଳ ଆକାଶ ତିନିଟାରେ ବିଷ ସବୁ ବାହାର କଲେଣି, ମଣିଷ ଗୁଡା ସବୁ ବିଷାକ୍ତ, ତାଙ୍କ ମୁଣ୍ଡ ବିଷାକ୍ତ, ସେଥିପାଇଁ ମାଡ ପିଠା ପିଟି ସବୁଆଡେ ବିଷାକ୍ତ ହେଇଗଲେ ନା, ଜଳ ବିଷାକ୍ତ କେମିତି ଜଳ ବିଷାକ୍ତ ହେଲା, ଜଳ ଗୁଡା ସବୁ ବିଷାକ୍ତ ହେଇଗଲେ ନା ନାଇଁ, ତୁମେ ତୁ ସବୁଆଡେ ସାର ଫାର ସବୁ ବ୍ୟବହାର କଲ ସବୁ କଲ, ସେ ମାଟି ଗୁଡା ସବୁ ବିଷାକ୍ତ ହେଲା, ଜଳ ଯାଇ ବିଷାକ୍ତ ନ ହଉଥାନ୍ତା, ଏଇ ଯୋଉ ଲାଟିନ୍ ଟାଙ୍କି କଲ ସବୁ ସୁରେଶ ଲାଟିନ୍ ଟାଙ୍କି ସବୁ ଆଗରେ ମଳ ବାହାରେ ବାହାରେ ତୁ ମଳ ଗଲ, ସୂର୍ଯ୍ୟଦେବଙ୍କର କାମ, ସୂର୍ଯ୍ୟଦେବ ସେ ଭଗବାନ କିରଣ ଦେବେ, ତାଙ୍କ କିରଣ ଦ୍ୱାରା ସେ କୀଟ ବି ମରିଗଲେ ସୁଖା ହେଲା, କୁକୁର ଫୁକୁର ବି ଖାଇବ, କୁକୁର ବି ମଳ ଖାଇବାକୁ ପାଉନାହାନ୍ତି, ସେ ବି ମଲେଣି ଇ ମଣିଷ ଏମିତିକା, ସେ ଜଳ ଗୁଡ଼ା ସବୁ ଛାଡ଼ୁଛନ୍ତି କେତେ ଫୁଟ ନା ପାଣି, ଯଦି ହାୟର ତୁମର ଟ୍ୟାଙ୍କଟା ତୁମ ସୁରେଜ ଟ୍ୟାଙ୍କଟା ତୁମେ ଯୋଉ କରୁଛ 6 ଫିଟ୍ଟା କରିଛ, ମଳ ପାଣିଟା ଯୋଉଠି ରହୁଛି ସେଟା ଯଦି ଉପରେ ରହିଛି ଆଉ ଜଣେ ଘରେ ତଳେ ରହିଛି 20-30 ଫୁଟ ଯେତିକି ଫୁଟ ଡାଉନ ଥିବ ସେତିକି ଫୁଟରୁ ପାଣି ସେ ଆସି ସକ କରିବ, ଆଉ ଏଇଟା ତୁମେ ଯୋଉ ସରବଜାର ରହୁଛ କି ପାଣି ପିଉଛ, ମଳ ପାଣି ପିଉଛ ନା, ଆଉ ସବଳ ପାଣିଟା କଣ ଡାକିବ, ସେ ନଦୀ ଗୁଡାକ ସବୁ ଆସିକି ପହଞ୍ଚିନି ସବୁ ସୁରେଜ ଗୁଡା ପାଣି ଗୁଡା, ଏଇ ଯୋଉ ଦେଖୁନା କଟକର ମହାନଦୀ ବ୍ରିଜ କ୍ରସ କରିବ ଦେଖିବ ପୁରା ପୁରା ଡ୍ରେନ ପୁରା ସେ ମଳ ପାଣି ସବୁ ଆସି ପଶୁଛି, ସେଇଟାକୁ ଉଠାଉଛି ବାସ ତାକୁ ପକେଇ ଦିଆ ହେଲା କଣ ବ୍ଲିଚିଂ ପିଓ, ମଣିଷ କିଛି ଚାଲାକ ହେଇନି, ବୈଜ୍ଞାନିକ କିଛି ଚାଲାକ କରିନି, ସବୁ ମଣିଷକୁ ବୋକା କରିକି ଫୋପାଡ଼ ଦେଇକି ରଖିଦେଇଛି, ମଣିଷ ମୁଁ ବହୁତ ବୁଦ୍ଧିଆ ହେଇଗଲି, ସବୁ ବିଷୟ ନା ଜଳ ସ୍ଥଳ ଆକାଶ ସବୁଆଡେ ବିଷୟ ହେଲେ ତୁ କର୍ମ କଣଟା କରିବୁ, କିଛି କରିପାରିବୁ, ଭଜନ ଭଜନ କିଛି ନାହିଁ, କେବଳ ନାମ ଗୋଟିଏ ଜିନିଷ ଦେଇଛନ୍ତି ପ୍ରଭୁ, ଏ ଗୋଟିଏ ସହାରା ଯେ ସେଇଟା ହବ ହବ ଆଉ କିଛି ନାହିଁ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ, ସବୁଆଡେ ବିଷ ଆଉ ସ୍ଥଳ ଭାଗ ଗୁଡା ସବୁ ବିଷ ସବୁ ବିଷ ଏସବୁ ବିଷ ପ୍ରୟୋଗ କଲେ ଦେଖୁନା ଘର ଗରମ ଦିନ ଦେଖୁନା କୋଠା ଘରୁ ଯୋଉ ପଶି ଯିବ ସବୁ ଟାଉନ ଗୁଡାକରେ ଏଠି ଅକ୍ସିଜେନ୍ ଲେବୁଲ କମ, ଏଇଟା କୋଠା ଘରଟା ଏଇଟା ଇଟାରେ ତିଆରି ହେଇଛି ସିମେଣ୍ଟରେ ତିଆରି ହେଇଛି, ଏ ଦିନମାନ ହିଟ୍ଟାକୁ ଅବଜର୍ଭ କଲା ଦିନବେଳେ କୋଠା ଘରଟା ଥଣ୍ଡା କାହିଁ ଥଣ୍ଡା, ସେ ଗ୍ରହଣ କରିବ ହିଟ୍ଟାକୁ ଅବଜର୍ଭ କରିବ, ରାତିରେ କ'ଣ କରିବ ରେଡିଏଟ୍ କରିବ ଛାଡ଼ିବ, ଏ ରାତିରେ ବର୍ତ୍ତମାନ ଦେଖ ରାତିରେ କୋଠା ଘରଟା ଗରମ ଛାଡ଼ିଲା, ତୁ ତା ଭିତରେ ରହିଲା ମାଟିର କ'ଣ ମାଟିର ସେଟା କିଛି ନାହିଁ, ମାଟି ତାର ସେତିକି ଟେମ୍ପରେଚର ଆଣିବ ସାଙ୍ଗେ ସାଙ୍ଗେ ଟେମ୍ପରେଚର ଗ୍ରହଣ କରିବ ସାଙ୍ଗେ ଛାଡ଼ିଦେବ, ଆଉ ମାଟି ପୁଣି ଟେମ୍ପରେଚର ଗ୍ରହଣ ନ କରିବା ପାଇଁ ଗୋବର ଲିପା ହଉଥିବ, ମଣିଷକୁ ପାରାଲାଇଜ୍ କରିଦିଆ ହେଇଛି, ତୁମେ ହାତ ଗୋଡ଼ ବନ୍ଦ ହେଲେ ପାରାଲାଇଜ୍ କ'ଣ, ବର୍ତ୍ତମାନ ସବୁ ହାତ ଗୋଡ଼ ଚାଲୁଛି ପାରାଲାଇଜ୍ କରିଦିଆ ହେଇଛି, ସବୁଆଡ଼େ ବିଷ ଆକାଶରେ ଆକାଶରେ ଦେଖୁନା କ'ଣ କଲେଣି, ମାଟି ତଳେ ତ ବିଷ ବାହାରି କଲେଣି, ଆଉ ଏଇ କୋଇଲା କୋଇଲା ଗୁଡ଼ା ଯୋଉ ଜଳା ହେଉଛି ସେଇଟା କ'ଣ ବିଷ ନୁହେଁ କି, ଭଗବାନ ଭିତରେ କାହିଁ ରଖୁଛ, ସେଇଟା ବିଷ ଗୁଡ଼ା ବୋଲି ଭିତରେ ରଖିଛନ୍ତି ନା, ଆଉ ତ ଖୋଲିଲେଣି ପେଟ୍ରୋଲ ଗ୍ୟାସ ଗୁଡ଼ା ଆସୁ ଗ୍ୟାସ ଗୁଡ଼ା ଆସୁ, ଇ ମଣିଷ କ'ଣ କରିବ, ମଣିଷର ଯୋଉ ବୁଦ୍ଧିଟା ତାର କ'ଣ କେଉଁ କାମରେ କ'ଣ, ନାସ୍ତିକତା ଧୀରେ ଧୀରେ ବଢ଼ି ହେଉଛି ନା ତାର, ଲୋକମାନେ ସେ ମା ମାନଙ୍କୁ ମୁଁ ଦେଖିଛି ସେ ରୋଷେଇ କରିବେ, ଆଉ ସେ ମୋର ମନେ ଥିଲା ସେ ଆମ ଘରେ ଛୋଟ ପିଲାବେଳେ ମୋର ମନେ ପଡ଼ୁଛି, ସେତେବେଳେ ସେ ଅର୍ଣ୍ଣ ହାଣ୍ଡିରେ ପକେଇବେ ଘର ଲୋକ ଭାଉଜମାନେ ଯେତେବେଳେ ପକେଇବେ ମୁଣ୍ଡ ମାରିକି ଚାଉଳଟା ପକେଇବେ, ମୁଣ୍ଡଟା ଏମିତି ମୁଣ୍ଡରେ ଚାଉଳ ମୁଠାଟା ଯୋଉ ପକେଇବେ ମୁଣ୍ଡ ମାରିକି ପକେଇବେ, ଆଉ ଯାହା ରୋଷେଇ ସରିବ ଚୁଲି ଭିତରେ ଦେବେ, ବର୍ତ୍ତମାନ ସେ ଚୁଲିରେ ପଶିଛି ପାଟି ପାଟିରେ ମରା ହଉଥିବ, ଏଗୁଡ଼ା ଅସଭ୍ୟ ସବୁ ହେଇଗଲେ, ଆମର ସଭ୍ୟତା ଆଉ କିଛି ବୈଦିକ ସଭ୍ୟତା କିଛି ରହିଲାନି, ସଂସ୍କାର ରହିଲାନି ମାନବଟା ମାନବମାନଙ୍କର କ'ଣ ଗତି ହବ? ଆଉ କହିବା ଆମେ କର୍ମ ଠିକ୍ସେ କରିବୁ, ଦେଶକୁ ବଢ଼େଇବୁ, ତୁମେ କିଛି କରିପାରିବନି, କୌଣସି କାମ ତୁମେ କରିପାରିବନି, କେବଳ ସଂସ୍କାର ତୁମକୁ ଦେବ ଯଦି କେବଳ ଏଇ ନାମ କର, ମହାପ୍ରଭୁଙ୍କ ଧାରାରେ ଟିକେ ଆସ, ତଥାପି ତୁମର ଯଦି ପ୍ରବଳ ସଂସ୍କାର ନଥିବି ତୁମେ ଟିକି ପାରିବ ନାହିଁ। କାରଣ କ'ଣ କରେ, କାହାକୁ ଦୋଷ ଦେବ? ବର୍ତ୍ତମାନ ଦୋଷଟା କାହାକୁ ଦେବ? ସମାଜକୁ ଦେବ, ନା ପିତାମାତାକୁ ଦେବ, ନା ଶିକ୍ଷାକୁ ଦେବ? କାହାକୁ ଦୋଷ ଦେବ? କାହାକୁ ଦେଇପାରିବ? ଏ କଳିଙ୍ଗ ଧର୍ମ ଇଏ ଆହୁରି ବଢି ବଢିକା ଚାଲିବ କି ଆଗରୁ ସେ ପ୍ଲାଷ୍ଟିକ ପଲିଥିନ ଇଏ କ'ଣ ଏଟା ମା ମାନେ ଆଜିକା ଗାଁ କଥା ଖାଲି ମନେ ପଡ଼ୁଛି, ସେ ଗାଁ ଗଳିଆ କଥା, ଟିୱେଲ ଗୁଡ଼ାକର ପାଣି, ମୋର ନିଜର ଯୋଉ ମା ଥିଲେ ସେ କେବେ ପାଣି କହିବେ ଟିୱେଲ ପାଣି ଠାକୁର ଭୋଗ ଲାଗିବନି, କୋରୁ ଆଣିବେ? ବର୍ତ୍ତମାନ ଦେଖେ ପଲିଥିନରେ ପାଣି କ'ଣ ହେଟା କହିବ ବୋଲେ ଭୁଜି ଗଲାବେଳକୁ କି ପାଣି ହେଟା ପଲିଥିନଟା ଗୋଟେ କ'ଣ ହେଟା ପେଟ୍ରୋଲ ଶେଷ, ତା ଭିତରେ ପାଣିଟା କିନ୍ତୁ ରଖିଦେଉଛ ପିଇବା ପାଇଁ, ବୋଟଲ ଦେବ ନା ସବୁ କି ବୋଟଲ ପାଣି, ପ୍ଲାଷ୍ଟିକ ବୋଟଲ ପାଣି, ସମସ୍ତେ ହାତରେ ପ୍ଲାଷ୍ଟିକ ବୋଟଲ ପାଣି, ଯାହା ସୁବିଧା ଖାଇଦିଅ। ଆଗରୁ ପିତଳ ପିତଳ ଗ୍ଲାସ ପିଉଥିଲେ, ମାନେ ସବୁ ବିଶ୍ୱ ତୁମର ଜୀବନଟାକୁ ନଷ୍ଟ କରିବା ପାଇଁ ବୈଜ୍ଞାନିକ କୌଶଳ ଖାଦ୍ୟ ଦେଖୁ ନା ଗରମ ଗରମ ଦେଖେ ପଲିଥିନ ବାହାରିଲା, ପଲିଥିନ ଧରି ସବୁ ଯିବେ, ସିଏ ପଲିଥିନ ଏଭଳିଆ ତା ଦେହରେ ପୁଣି ସିଏ କଣ ଅଗ୍ନିରେ ବି ପୋଡ଼ିନି, ସେଥିରେ ଖାଦ୍ୟ ରହିବ, ଗୋଟେ ନଷ୍ଟ ସଭ୍ୟତା ଆସିଥିଲା। ଆରେ ତ କଳି ଆଉ କଳିମାନେ ତ ଏମିତି କରି 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 ସବୁ ନଷ୍ଟ କରିଦେବା, ଆଉ ଯାହା ସବୁ ବୈଦିକ ଜିନିଷ କିଛି ରହିବ, କିଛି ରହିବନି। ତାହେଲେ ଲୋକଟା କର୍ମ କ'ଣଟା କରିବ, କ'ଣଟା କର୍ମ ସେଥିରେ? ସେଥିପାଇଁ ସେ କଥା ସେ କହୁଛନ୍ତି କର୍ମ ବନ୍ଧନରେ ସବୁ ପଡ଼ିବ, ସବୁ କର୍ମ ବନ୍ଧନରେ ପଡ଼ିବ। ଆଉ ଏଇଗୁଡ଼ାକ ଏଇ ଯୋଉ ମନ୍ଦିର ଗୁଡ଼ାକ ପ୍ରକୃତରେ ଯୋଉ କରାହେଇଛି, ଆର ସିନା ଉଦ୍ଦେଶ୍ୟଟା ଲୋକମାନେ ବୁଝିପାରୁନାହାନ୍ତି, ବା ଯେଉଁମାନେ ରହୁଛନ୍ତି ବି ସେମାନେ ବୁଝିପାରୁନାହାନ୍ତି। ସାଧାରଣ ଲୋକ କ'ଣ ବୁଝିବା, ଯେଉଁମାନେ ମଠ ମନ୍ଦିର ସହିତ ଯୁକ୍ତ ହଉଛନ୍ତି ସେମାନେ ବୁଝିପାରୁନାହାନ୍ତି। ଏଠି ଗୋଟେ ଆମେ ସଂସ୍କାର ପାଇଁ ଆସିଛେ, ଏଠି କର୍ମଟାକୁ ଆମେ ଶୁଦ୍ଧ କରିବା, ଜ୍ଞାନ ଚେତନା ସ୍ତରକୁ ମାର୍ଜିତ କରିବା, ଏଇଟା ତ ଜାଣିପାରୁନାହାନ୍ତି। ଆଉ ସେମାନେ କ'ଣ କରିବେ? ପ୍ରଭୁପାଦ କେବେ ମନ୍ଦିର ମଠ କହିନାହାନ୍ତି ଆମର, ପ୍ରଭୁପାଦ ସବୁବେଳେ କହୁଛନ୍ତି ଏଇଟା ଗୋଟେ ଶିକ୍ଷା କେନ୍ଦ୍ର, ଏଠି କର୍ମ କେମିତି ଶୁଦ୍ଧ କରିବ, ଚେତନ କେମିତି ଶୁଦ୍ଧ କରିବ, ସବୁ ଶିକ୍ଷା ଦିଆହଉଛି। ଆଉ ତୁମକୁ ପ୍ରାକ୍ଟିକାଲ ଏଥିରେ ଇନଭଲ୍ଭ ହବାକୁ ପଡ଼ିବ, କାରଣ ଆମର ଲକ୍ଷ୍ୟ ହେଉଛି ଦୁଇଟା। ଯଦି ଏଇ ଦୁଇଟାକୁ ଆମେ ସାଧନ ନ କରିପାରିଲେ କର୍ମ ମାଧ୍ୟମରେ ପୁଣି କର୍ମବନ୍ଧନରେ ପଡ଼ିବା। ହରିତୋଷଣ, ମୁଁ ଯୋଉଟା କରୁଛି ଭଗବାନ ଖୁସି ହେବେ କି? ଚିନ୍ତା କରିବାକୁ ପଡ଼ିବ, ମୁଁ ଆଜି ଭଗବାନଙ୍କ ଖୁସି ପାଇଁ କ'ଣ କଲି, ସେଟା ପ୍ରତିଦିନ ଚିନ୍ତା କରିବାକୁ ପଡ଼ିବ। ଆଉ ନିଷ୍କାମ, ଯୋଉ କର୍ମଟା କରୁଛ ତାର ଫଳଟାକୁ ନିଷ୍କାମ କର୍ମ, ମାନେ କର୍ମଟା କରିକି ତୁ ଭଗବାନଙ୍କୁ ଅର୍ପଣ କରିବ, ତାର ଫଳ ଆଶା କରିବ, ଏତିକି କଲେ ତୁମର ଚିତ୍ତ ଶୁଦ୍ଧି ହବ। ଆଉ ତୁମେ ଯେତେ ସାଧନ ଭଜନ କର, ତୁମେ କର୍ମଯୋଗଟା କରୁନ, ନିଷ୍କାମ କର୍ମଯୋଗ ତୁମର ନାହିଁ, ଆଉ ତୁମର ଯୋଉ ସ୍ୱଭାବଟା ସେ ସ୍ୱଭାବ ସ୍ୱଭାବ କିଛି ବଦଳିବ। ସେଥିପାଇଁ ଲୋକମାନେ ଆସୁଛନ୍ତି ଏତେ ଠାକୁର ଡାକୁଛି, ଏହା କରୁଛି, ତା କରୁଛି, କାହିଁକି କିଛି ବଦଳୁନି ନା କ'ଣ ଭାବିଲୁ? ବଦଳୁଛ କିଛି ବଦଳୁନା, ମାନେ ସେ ଘରେ ଘର ସେୟା କହିବେ, ମଠରେ ସେୟା କହିବେ, ବାପୁ ଯୁଆଡ଼େ ଭାବିଲେ କ'ଣ କଥା ହେଉଛି, ଭାବିଲେ ଟିକେ ବଦଳାଅ, ଟିକେ କାହିଁକି ବଦଳୁନି? ପଟ୍ଟନାୟକ ତୁମ କଥା ନୁହେଁ, ସମସ୍ତଙ୍କର ସେୟା ବାପା, ଯିଏ ନିଷ୍କାମ ନ ହେଇପାରିଲା, ଯିଏ ହରିତୋଷଣ କର୍ମ ନ କଲା, ନିଷ୍କାମ ନ କଲା, ସ୍ୱଭାବ ହେଉଛି ବଳବାନ। ତୁମର ଯୋଉ ସ୍ୱଭାବ ତୁମର ରହିବ, ଯାହାର ଯୋଉ ସ୍ୱଭାବ ସେ ସ୍ୱଭାବଟା ସବୁବେଳେ ରହିବ, ସ୍ୱଭାବ ବଦଳିବନି। ଲୋକମାନେ ସିନା ରାଗି କୁହନ୍ତିନି, ମଲ୍ଲେ ସ୍ୱଭାବ ଯାଏ ରାଗିଥାନ୍ତି, ଆରେ ଏତେ ଠାକୁର ଡାକୁଛି, ଏ କୁଡ଼ିଚି କେମିତି ଯିବ, ସେ ତ ନିଷ୍କାମ ହେଇପାରୁନି, ହରିତୋଷଣ ପାଇଁ କର୍ମ କରୁନି, କର୍ମ ବନ୍ଧନ ସେ ପଡ଼ିଯିବ। ଅନ୍ୟତ୍ର ଲୋକ ଏମ୍ କର୍ମ ବନ୍ଧନ ତଦର୍ଥ କର୍ମ କୁନ୍ତେ, ତଦର୍ଥେ ବିଷ୍ଣୁ ପ୍ରତ୍ୟାର୍ଥେ କର୍ମ, ତଦର୍ଥ କର୍ମ କୁନ୍ତେ ମୁକ୍ତ ସଙ୍ଗ ସମାଚାରେ, ମୁକ୍ତ ସଙ୍ଗ ଆସକ୍ତିରୁ ମୁକ୍ତ ହୁଅ, ଆସକ୍ତିରୁ ମୁକ୍ତ ନ ହେଇପାରିଲେ ହେବନି, ତାପରେ ତୁମେ ଯାଇ କର୍ମଟା ଠିକ୍ସେ କରିବ। ଲୋକମାନେ ସବୁ ଧୀର ଥିଲେ ନା, ଆଗରୁ ଯୋଉ କର୍ମ ସବୁ କରୁଥିଲେ ଲୋକମାନେ ସବୁ ଧୀର ସୁସ୍ଥ, ମୁଁ ଦେଖି ଚାଷବାସ କରିବା ଲୋକ କେତେ ଧୀର। ଗୋଟେ ଲୋକକୁ ଆଗରୁ ଦେଖିବେ, ଗୋଟେ ଲୋକ ବସୁଥିଲା ପିଣ୍ଡାରେ ଘଣ୍ଟାଟେ ଦୁଇ ଘଣ୍ଟା ବସି ପଡ଼ିବେ, ସେ ନାମ ଛାଡ଼ ପକେଇଦେଇ ଲୋକ ବସିଥିବେ, ସେ ଖାଲି ବସନ୍ତି ତାଙ୍କର, ପ୍ରଥମେ ଗୋଟେ ଲୋକ ଖାଲି ବସିଦେଲ ଦେଖିବା, ଖାଲି କିଏ ବସିପାରିବ? କିଛି ଯାଇ ଖାଲି ବସିଲେ ଯେଉଁ ମୋବାଇଲ ହେଲା, ସେ ମାଙ୍କଡ଼ ହେଇଗଲେ, ସବୁ ମାଙ୍କଡ଼ ମୋବାଇଲ ପାଖରେ ରହିଲା ମାନେ ମାଙ୍କଡ଼, ଫଳାବଳେ ବୁଝୁଛ କି ନାହିଁ? ମୋବାଇଲ ଯାହା ପାଖରେ ହେଲା ସେ ଗୋଟେ ମାଙ୍କଡ଼, ମାଙ୍କଡ଼ ଯେମିତି କେବେ ଖାଲି ବସିବନି, ଖାଲି ଯାଇ ଆଖି ପକେଇଦେଲା ଶୋଇଗଲା, ସେତିକି ମାଙ୍କଡ଼ର ଭଲ, ଉଠିବ ମାନେ ଲଗେଇଥିବ, କିଛି କାମରେ ହାତର ମାରେ, ଗୋଡ଼ର ମାରେ, ଇଏ ଅନାଜ ଟାଣେ, ତା ଅନାଜ ଟାଣେ, ସେ ଗଛକୁ କାମୁଡ଼, ଖୁଣ୍ଟିକି ହଲା ଯେମିତିକା ମାଙ୍କଡ଼ ଏଇ ମୋବାଇଲରେ ସେୟା ସେଠି ସବୁ ସିଷ୍ଟମ୍ ଅଛି ସବୁ ସେଥିରେ ମାଙ୍କଡ଼ ବୁଦ୍ଧି ଲଗେଇବା ନାଇଁ ସବୁ ଜିନିଷ ଏଇଠି ଅଛି ଏଇ ୟୁଟ୍ୟୁବ୍ ଦେଖିବି ତାପରେ କ'ଣ କ'ଣ ଏଇଟା ଗୋଟେ କ'ଣ ଗୁଗୁଲ୍ ଖୋଜିବି ଏଇଟା ଏଇଟା ଦେଖିବି ସେଟା ଦେଖିବି ସବୁ ତ ମାଙ୍କଡ଼ ବୁଦ୍ଧି ଏଥିରେ ଅଛି ଲଗେଇବ ଆଉ କ'ଣ କୌଣସି ଲୋକ ତ ଗୋଟେ ସ୍ଥିର ବସି ଆଉ ଦେଖିପାରିବନି କୌଣସି ଲୋକ ଗୋଟେ ଧୀର ହିଁ ବସିପାରିବ ସମସ୍ତଙ୍କ ମନକୁ ଚଞ୍ଚଳ କରିଦେଲା ଇଏ ବୈଜ୍ଞାନିକ ଏମିତି କାମ କରିଦେଲେ ଗୋଟେ ଲୋକ କେବେ ତାକୁ କନସେନ୍ଟ୍ରେସନ୍ ଆସିବ ନାହିଁ କନସେନ୍ଟ୍ରେସନ୍ ଆସିଲେ ମନର ତ ସ୍ଥିରତା ଆସିଲେ ତ ମୁଁ କାମଟା କରିବ ପୋଲିସ କତୁରୁ ଆରମ୍ଭ କରି ମୁଁ ଯୋଉଠି ଦେଖୁଛି ସମସ୍ତେ ପୋଲିସ ଟିକେ 5 ମିନିଟ୍ ଡ୍ୟୁଟି ବାହାରିଲେ ସେ ତା ମାରି ପକଉଛି ହାତରେ ସେ ତ ଡ୍ୟୁଟିଟା ତ ଜଗିବୁ ସେଟା ଚଲେଇଦେବୁ କାହାକୁ ସ୍ଥିର କରିବାକୁ କାହାକୁ କର୍ମ ବର୍ତ୍ତମାନ ଯୋଉ କର୍ମ ଆଗରୁ କରୁଥିଲେ ଲୋକ ବର୍ତ୍ତମାନ କର୍ମ କରିବାର କିଛି ଚାନ୍ସ ହିଁ ନାହିଁ ଇଏ ସବୁ କର୍ମ ବନ୍ଧନରେ ପଡ଼ି କାରଣ ମନ ତ ସମସ୍ତଙ୍କ ଅସ୍ଥିର କଲାଣି ସେ ମୋବାଇଲ ଆଉ ନା ଧ୍ୟାନ କରିବେ ନା ଯୋଗ କରିବେ ନା କର୍ମ କରି ସବୁ ଭାଙ୍ଗି ଫବାଟ କଳି ଏମିତି ଗୋଟେ ଯନ୍ତ୍ର ବାହାର କରିଛି ସମସ୍ତଙ୍କ ନରକୁ ନେବା ପାଇଁ ବାଟ କରିଦେଲା ସେ କେବେ ଗୋଟେ ସ୍ଥିର ବସିପାରିବେନି ସ୍ଥିର ମାନେ ତା ମନର କ'ଣ ଆସିଲେ ଫୋନ କୋଉଠି ଦେଖିଲ ସବୁବେଳେ ଯାହାର ଫୋନ ଆସୁନି ତା ମନ ତୁ ସେ ଟିପୁଛି ଖାଲି କାଇଁ ଫୋନ ଆସିଲାନି ନା କ'ଣ ଭାବିଲେ ତୁମ ଦିଗେ କଲ୍ କରୁନଥିବ ସେଠି ତୁମର ମନ ଖୋଜି ମାରିବ ଦେଖିବା ଟିକେ ପଚାରିବା କ'ଣ ହେଲା କ'ଣ ବୋଉ ଭଲ ଅଛ ନା ସେ ରହିଲା ବା କିଛି କାମ ନ ତ ଉଖାଡ଼ିବ ଉଖାଡ଼ିବ ବାବାଜୀଙ୍କର ବେଶୀ ଅପରାଧ କି ଭକ୍ତଙ୍କର ଅପରାଧ ଏଥିରେ ବେଶୀ ପଡୁଛି ନା ଆଉ କିଛି ତାର କାମ ନାହିଁ ଆଗରୁ କ'ଣ କିଛି କାମ ନଥିଲା କ'ଣ କରୁଥିଲେ ଠାକୁର ସେବା କରୁଥିଲେ ନା ଜପ କରନ୍ତି ବହି ଟିକେ ପଢ଼ନ୍ତି ବର୍ତ୍ତମାନ କିଛି ନାହିଁ ଲଗେଇଲେ ସେ ବୋଉ କ'ଣ କରୁଛି କ'ଣ କରୁଛ କି ଏହା କରୁଛ ସିଏ ଯଦି ଦ୍ୱିପଦ ଗାଇବ ତୁମେ ଦ୍ୱିପଦ ଶୁଣିବ ସଂସାରରେ ଘର ଭାଙ୍ଗୁଛି ସଂସାରରେ ଘର ହେବନି ସଂସାର ଗୋଟା କହିଲେ ପରିବାରରେ ଘର ଭାଙ୍ଗି ଯାଉଛି ତୁମେ ଅନ୍ନେସେସରି ଟକ୍ ଇଏ ତା କଥା କହିଦେଲା ସେ ତା କଥା କହିଦେଲା ସେ ଆଉ ଭକ୍ତର ଭକ୍ତି ଭାଙ୍ଗି ଯାଉଛି ଖାଲି ଅପରାଧ ଇଏ କଥା ଶୁଣିବ ତା କଥା ଶୁଣିବ ତା କଥା ଶୁଣିବ ସେ ତ ମାନେ ପୁରା ନଷ୍ଟ କରିବା ପାଇଁ ଆଉ କର୍ମ ତୁମେ କ'ଣ କରିବ କିଛି କରିବା ଦେବ ଭୟଙ୍କର ଯୁଗ ଏଟା ଡରିକି ମନେକରି ସେମାନେ ବସି ଯାଇଥିଲେ ସେଥିପାଇଁ ସୌନକାଦି ଋଷିମାନେ ବସିଗଲେ ଆଉ ସତର୍କ କରିବାକୁ ବସିଗଲେ କହିଲେ ବସ ଭାଇ ଏଠି ପୁରୁଣା ପୁରୁଣା ଶୁଣ ଏଇ ଯୋଉ କୋଳି ଆସିଲାଣି କିଛି ରଖିବନି ଭୟଙ୍କର କୋଳି ସବୁ ଭାଙ୍ଗି ଘର ଦ୍ୱାର ଛାର ଖାର ବର୍ତ୍ତମାନ ନିଆଁ ଜଳୁଛି ନା ଆଉ 10 ବର୍ଷ ତଳେ କୋଡ଼ି ଗୋଟା ଥିଲା ହଁ 10-15 ବର୍ଷ ତଳେ ଏଇଟା ନଥିଲା ପରିବାର 20-25 ବର୍ଷ ତଳେ ଆମେ ତଳେ 25 ବର୍ଷ 10-15-20-18-20 ବର୍ଷ ଗାଁ ଗହଳି ଗୋଟେ ତୁମକୁ ସ୍ୱର୍ଗ ଭଳିଆ ଲାଗିବ ପାଠ ପଢ଼ିବା ଲୋକ ଯାଉନଥିଲେ ଗାଁ ଗହଳିରେ ଚାକିରି କରିବା ଲୋକ ଯାଆନ୍ତିନି ଏବେ 8-10 ବର୍ଷ ହେଲା ଲୋକ ଯେଉଁ ପଳେଇବେ ଭୁବନେଶ୍ୱରରେ ଆଗରୁ ଚାକିରି ଡାକିଲି ଯିବେ ହା ଚାକିରି କରି ଗାଁ ଛାଡ଼ିକି ଯିବି ଏତେ ଆନନ୍ଦ ଗାଁରେ ମାନେ ଗୋଟେ ସେ ଭକ୍ତି ନୁହେଁ କିନ୍ତୁ ଗୋଟେ ପୁନଃ ପ୍ରୀତି ଥିଲା ନା ବର୍ତ୍ତମାନ ଛାଡ଼ିବେ ନାହିଁ ସବୁ ନଷ୍ଟ ହେଇଗଲା କଳି ଆଉ ସେ କଳିଟାକୁ ତୋରିବା ପାଇଁ ତ ଗୋଟିଏ ମହାପୁର ଆଣିଲେ ଆଉ କଳି ଭକ୍ତଟାକୁ ଲେଖିଲେନି କଳି କୁକୁର କଦନ ଯଦି ଚାହରେ କଳିଯୁଗ ପାବନ କଳି ଭୟ ନାଶନ ଶ୍ରୀ ସଚି ନନ୍ଦନ ଗାଓରେ ସେ କୁକୁର ବୋଲି କହିଦେଲେ ଆଉ କଳିକି ଆଉ କଳି ମହାରାଜ କଳି ଜଣେ ରାଜା କଳି ହେଲେ ଦେବତା ସତ୍ୟଯୁଗରେ ଯେମିତି ସତ୍ୟଯୁଗର ତ୍ରେତୟା ଯୁଗର ତ୍ୱାପର ଯୁଗର 3 ଯୁଗର ତାଙ୍କର ଦେବତା ଅଛନ୍ତି ସେ ସେ ଯୁଗଟାକୁ ସେ ପ୍ରିଜାଇଡିଂ ଡେଟି ସେହି ଯୁଗର ସେ ହେଉଛନ୍ତି ଦେବତା କଳି ଯୁଗର ଦେବତା କିଏ କଳି କଳି ଜଣେ ରାଜା ଆସିଥିଲେ ନା ମଧ୍ୟ ଗୋଟେ ଏମିତି ଭାଗବତରେ ଲେଖା ହେଇଛନ୍ତି କଳି ଜଣେ ରାଜା ଦେବତା ବସିଏ ତାଙ୍କ କାମ ସେଇଟା ସେ ଇନଚାର୍ଜ ହେବେ ଆଉ ସେ ସେଇଟା କରିବେ ଆଉ ଭକ୍ତିଟାକୁ ଲେଖିଦେଲା ଇଏ କୁକୁର କାହିଁକି କହିଲେ କୁକୁର ବୋଲି କହିଲେ ଭକ୍ତିର ଭକ୍ତି ପ୍ରେମ ହିସାବରେ ସେ ଯେଉଁ କାମଟା କହିଲେ ସେଇଟା କୁକୁରର କାମ ତାଙ୍କୁ କୁକୁର ବୋଲି ନିନ୍ଦା କରୁନାହାନ୍ତି ପ୍ରେମ ଭକ୍ତିର ଏତେ ବଡ଼ ସ୍ଥିତି ଇଏ କଳି ଯୁଗରେ ଯାହା ସବୁ ଚାଲିଛି ଏଗୁଡ଼ା ସବୁ କୁକୁର ଭଳିଆ କାମ କଳି କୁକୁର ସେଟା କହିଲେ କଳି କୁକୁର କଦନ ଯଦି ଚାହରେ କଳି କୁକୁରର କଦନ କଦନ ମାନେ କ'ଣ ଯେଉଁ କଳହ ପୀଡ଼ା ତା ଦେହରୁ ଯଦି ତୁମେ ଚାହୁଁଛ ତାକୁ ପରାସ୍ତ କରିବା ପାଇଁ କଳିଯୁଗ ପାବନ କଳି ଭୟ ନାଶ କଳିଯୁଗକୁ କଳିଯୁଗକୁ ଯିଏ ପାବନ କରିବେ ପବିତ୍ର କରିପାରିବେ ଆଉ କଳି ଭୟର ନାଶ ହବ ଶ୍ରୀ ସଚ୍ଚିନନ୍ଦନ ଗାଏ ମହାପ୍ରଭୁଙ୍କ ଭଜନ କର ସେମାନେ ଆଚାର୍ଯ୍ୟମାନେ ପ୍ରଭୁପାତ ଯୋଡ଼ାଗଲେ ସବୁ ମହାପ୍ରଭୁ ରଖୁଥିଲେ ନା ମହାପ୍ରଭୁଙ୍କର ପୂଜା ସେବା ଏସବୁ ଭାବୁକତା ସବୁ ସେ ମହାପ୍ରଭୁ ଜାଣିନି ସେ ଭାବୁକତା ତାର ପଡ଼ିବ ହରିଣ ହେଇଯିବ କଳି ତ ପାର ହେଇପାରିବନି ଆଉ କଳି ଘରେ ଘରେ ସବୁ ଜାଗାରେ କଳି ପଶିଲା ଆଉ କଳହପ୍ରିୟ ଲୋକମାନେ ଭାରି କଳହପ୍ରିୟ କଳି କରିବା ପାଇଁ ସବୁ ଟିକିଏ କଥାରେ କଳି କରିବା ପାଇଁ ଭଲ ଲାଗିବ ଶାନ୍ତିପ୍ରିୟ ମାନବ କିଏ ନାହାନ୍ତି ବର୍ତ୍ତମାନ କଳି ପଶିଲା ସବୁ ଏ କର୍ମ କ'ଣ କରିବେ ଏ କର୍ମ ବନ୍ଧନ ସବୁ ପଡ଼ିବେ ସହଜଜ୍ଞ ପ୍ରଜା ସୃଷ୍ଟ ପୂର୍ବାଚ ପ୍ରଜାପତି ଅନେନ ପ୍ରସବି ଅନେନ ପ୍ରସବି ସ୍ୱଧ୍ୟ ମେ ସବା ସୃଷ୍ଟ କାମ ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀମାନଙ୍କର ପ୍ରଭୁ ମାନବ ଓ ଦେବତା ଆଦି ପ୍ରଜାମାନଙ୍କୁ ଯଜ୍ଞ କର୍ମ ଭଗବାନ ବିଷ୍ଣୁଙ୍କ ପ୍ରତ୍ୟାର୍ଥେ ଯଜ୍ଞ ସହ ପଠାଇଲେ ଏବଂ ସେମାନଙ୍କୁ ଆଶୀର୍ବାଦ ଦେଇ କହିଲେ, ଏ ଯଜ୍ଞ କର ଓ ତୁମେମାନେ ସୁଖୀ ହୁଅ, କାରଣ ଏ ଯଜ୍ଞ ଅନୁଷ୍ଠାନ କଲେ ତୁମେମାନେ ସମସ୍ତ କାମ୍ୟବ୍ରସ୍ତ ପ୍ରାପ୍ତ ହୋଇପାରିବ। ପୂର୍ବ ଶ୍ଳୋକଟାକୁ ଏ ଶ୍ଳୋକରେ ପ୍ରତିପାଦନ କରୁଛନ୍ତି। ପୂର୍ବ ଶ୍ଳୋକ କଣ ରହିଲା? ପୂର୍ବ ଶ୍ଳୋକ ରହିଲା ଯଜ୍ଞାର୍ଥେ କର୍ମଣ୍ୟ ଅନ୍ୟତ୍ର ଲୋକୟମ୍ କର୍ମବନ୍ଧନ। ଯଜ୍ଞ କର୍ମ ତୁମେ କର, ନହେଲେ କର୍ମବନ୍ଧନରେ ପଡ଼ିଯିବ। ଯଜ୍ଞାଦି କର୍ମ କଣ ନା? ବିଷ୍ଣୁଙ୍କର ପ୍ରତିବିଧାନରେ କର୍ମ, ନିଷ୍କାମ କର୍ମ କରିକି ବିଷ୍ଣୁଙ୍କୁ ଅର୍ପଣ କରିବା ଫଳ। ଏଟା ଯଦି ନ କରିପାରିଲ କର୍ମବନ୍ଧନ ପଡ଼ିବ। ଆଚ୍ଛା, ଯଜ୍ଞ କରିବାର ପରମ୍ପରାକୁ ଦେଖାଉଛନ୍ତି। ଏଟା ଭଗବାନଙ୍କର, ଭଗବାନଙ୍କ ପ୍ରତି ଉଦ୍ଦେଶ୍ୟରେ କର୍ମ କର। ଆମ ସବୁ ଥିଲା ନା ଓଡ଼ିଶାର ସବୁ, ଏବେ ସେଟା ଟିକେ ବଦଳି ଯାଇଛି। ବା ଯାହା କୁହନ୍ତି ଧର୍ମର ନେତାମାନେ, ଯେଉଁମାନେ ଧର୍ମର ନେତାମାନେ ରହିଲେ, ସେମାନେ ଯଦି ନିଜ ଆଚରଣ ନ କଲେ, ସେମାନେ କମ୍ପ୍ରମାଇଜ୍ କରିଦେଲେ, ଧର୍ମଟା ବି କମ୍ପ୍ରମାଇଜ୍ ହେଇଗଲା। କଣ ବୋଲେ ବୁଝୁଛ କି ନାହିଁ? ଆମର କଣ ଅଛି? ଆମର ଆମିଷ ପିଆଜ ରସୁଣ ଖାଇବନି, ଯେମିତି ଅଲଗା ଧର୍ମ, ସେଟା ଧର୍ମ ସଂସ୍ଥା କଣ କୋଉଦିନ ଖାଇବନି? ଶୁକ୍ରବାର ଖାଇବନି, କିଏ କହିବେ ତୁମେ ରବିବାର ଖାଇବନି, କିଏ କହିବେ ସୋମବାର ଖାଇବନି। ତା ନେତାମାନେ ତ କମ୍ପ୍ରମାଇଜ୍ କଲେ, ନେତା ଯେତେବେଳେ କମ୍ପ୍ରମାଇଜ୍ କଲେ ଧର୍ମଟା ବି କମ୍ପ୍ରମାଇଜ୍ ହେଇଗଲା। ଧର୍ମଗୁରୁମାନେ, ଧର୍ମ ନେତାମାନେ ଯେତେବେଳେ ଧର୍ମ ସହିତ, ଫିଲୋସଫି ସହିତ କମ୍ପ୍ରମାଇଜ୍ କରିଦେଲେ, ଟୋଟାଲ କଳି ପଶିକି ସବୁ କମ୍ପ୍ରମାଇଜ୍ ହେଇଗଲା। ଏଇ ଯୋଉ ଭାରତରେ ଏତେ ପ୍ରକାର ଜିନିଷ, ଗୁରୁବାର ଖାଇବନି, କିଏ କହ ଶନିବାର ଖାଇବନି, କିଏ କହ ରବିବାର ଖାଇବନି, ଏ ପାପଟା ସବୁଦିନ ପାପ, ଅନ୍ଧାରେ ପାପ, ଆଲୁଅରେ ପାପ। ଏସବୁ ଧର୍ମଗୁରୁଙ୍କ କତିରୁ ସବୁ ବାହାରିଛି, ଧର୍ମ ନେତାଙ୍କ କତିରୁ ବାହାରିଛି। ସେ ଜଳେଶ୍ୱର ଆଡ଼େ ତୁମେ ଯିବ, ସେ ଜଳେଶ୍ୱର ସାଇଡ଼ରେ ତାଙ୍କର ଅଛି, ତାଙ୍କର କହିବେ ଅଣ୍ଡା ଖାଇବ, ମାଛ ଚଳିବ କିଛି କିରି। ଏଇଟା କୋଉ କୋଉ ଫିଲୋସଫି? ଏଇଟା କୋଉ ଫିଲୋସଫି? ନା ମତ୍ସ୍ୟଦେଶର ଲୋକ କିଛି ଅସୁବିଧା ନାହିଁ, ଅଣ୍ଡାଟା ଖାଇବାନି। ହେଲା ଗୁରୁ ମନା କହିବେ, ହଁ ଗୁରୁ ମନା କରୁଛନ୍ତି, କୋଉ ଗୁରୁ ସିଏ କଣ କଥା? ଏସବୁ ଧର୍ମଗୁରୁ, ଧର୍ମ ନେତାମାନେ ଯେତେବେଳେ ଅନ୍ଧ ହେଲେ, ସେମାନେ ଫିଲୋସ ଦର୍ଶନଟା ନ ଜାଣିଲେ, ସେମାନେ କମ୍ପ୍ରମାଇଜ୍ କରିବେ ଧର୍ମ ସହିତ। ତେଣୁ ଯେତେ ଅନୁଗାମୀ ଆସିବେ ସେଇଟା କମ୍ପ୍ରମାଇଜ୍ ହେଇଗଲା। ସେଥିରେ ସେଇଟା ସେ ତା ପ୍ରଭାବଟା ଭାରତବର୍ଷ ବର୍ତ୍ତମାନ ପୁରା ଚାଲିଛି ନା। ଯଜ୍ଞାଦି କର୍ମ ଆଗ ଲୋକମାନେ ସେ ମନ ପଡ଼ିଲା, ଯେଉଁ ନୂଆ ଧାନ କାଟିବେ କଣ ହେଟା କୁହେ? ନୂଆ ଧାନ କାଟିଲେ ସମ୍ବଲପୁର ଆଡ଼େ କଣ କରନ୍ତି? ନୂଆ ଖାଇ ପର୍ବ, ନୂଆ ଧାନ ଆଗେ ଖାଇବେନି। ଆଗରୁ ସବୁ ଥିଲା ଆମର ନିଜର, ମୋର ମନେ ପଡ଼ୁଛି ଧାନ, ସେ ଧାନ ପାଚିଲା ମାନେ ଧାନକୁ ସବୁ କେନ୍ଦା କୁହନ୍ତି ନା କଣ, ତାକୁ କେନ୍ଦା କାଟିକି ତାକୁ ଟାଣିକି ଆଣିବେ, ଆଣିକି ତାକୁ ବେଣୀ ଭଳିଆ କରିକି ମା ମାନେ ଲକ୍ଷ୍ମୀ ପାଖରେ, ଲକ୍ଷ୍ମୀ ପୂଜାରେ ଆଗେ ଲଗେଇବେ, ଲକ୍ଷ୍ମୀ କ୍ଷୀରି କରିଦିଅନ୍ତିନି ଗୁରୁମା ଗୁରୁବାର, ସେ ଆଗେ ଆଗେ ଧାନଟାକୁ କୁଟିବେ, କୁଟିକି ଦେବେ, ଠାକୁର ନ ଦେଇ କେମିତି ଖାଇବେ? ବର୍ତ୍ତମାନ ଭଗବାନ କଣ ଖାଇବ? ଟ୍ରାକ୍ଟର ତ ଖାଉଛି ଆଉ, ସେ ମେସିନ କିଣା ହେଇଯିବ, ସେ ଟ୍ରାକ୍ଟର ଲୋଡ୍ ହବ, ଚାଲାଅ ଭଗବାନ, ଭଗବାନ ସେ ବସିଥାନ୍ତ, ଲକ୍ଷ୍ମୀ ତାର କୋଉଠି ବସିଛି ବସିଥାନ୍ତ। ଆଉ ଏ ତ କିଛି ନାହିଁ, ସବୁ ତ ମାନେ ପୁରା ସେ କମ୍ପ୍ରମାଇଜ୍ କରି 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 ପୁରା ତ ବାଡ଼େ ନଷ୍ଟ ହେଇଗଲାଣି। ଆଉ ଇଏ ଆହୁରି ଭୟଙ୍କର ଅବସ୍ଥା ଆସୁ, ନାସ୍ତିକତା ନା ଇଏ ସବୁ କଣ? ଗୀତା ଭାଗ ତ ବୁଝିବେ ଲୋକ, କିଛି ବୁଝିପାରିବେ? ଚେତନା ଯାଏ କୁଆଡ଼େ ପହଞ୍ଚିଲାଣି ସେ କଣ ବୁଝି? ସୃଷ୍ଟିର ପ୍ରାରମ୍ଭରେ ଭଗବାନ ତାଙ୍କୁ କହିଥିଲେ, ମାନବ ଦେବତା ଆଦିଙ୍କୁ ପ୍ରଜାମାନଙ୍କୁ ଯଜ୍ଞ କର୍ମ ବିଷ୍ଣୁ ପ୍ରତ୍ୟାର୍ଥ ଯଜ୍ଞ ସହ ପଠାଇଲେ ଏବଂ ସେମାନଙ୍କୁ ଆଶୀର୍ବାଦ ଦେଇ କହିଲେ, ଏଇ ଯଜ୍ଞ କର ଏବଂ ତୁମେମାନେ ସୁଖୀ ହୁଅ, କାରଣ ଏଇ ଯଜ୍ଞାନୁଷ୍ଠାନ କଲେ ତୁମେମାନେ ସମସ୍ତ କାମ୍ୟ ବସ୍ତୁ ପାଇପାରିବ। ଭଗବାନଙ୍କର ଆଦେଶ ହେଲା, ଗୀତାରେ ବି ଏଇଟା ଯେମିତି କହୁଛନ୍ତି, ଯଜ୍ଞାଦି କର୍ମ କରିବା ଦରକାର। ଯଜ୍ଞର ଅର୍ଥ ହେଲା ବିଷ୍ଣୁଙ୍କ ପ୍ରତିବିଧାନରେ କର୍ମ କରିବା, ବିଷ୍ଣୁଙ୍କ ପ୍ରତି ଉଦ୍ଦେଶ୍ୟରେ କର୍ମ କରିବା। ଭାବାର୍ଥ, ପ୍ରାଣୀମାନଙ୍କର ପ୍ରଭୁ ଭଗବାନ ବିଷ୍ଣୁ ଏ ଭୌତିକ ସୃଷ୍ଟି କରି ବଦ୍ଧଜୀବମାନଙ୍କୁ ଭଗବତ ଧାମକୁ ଫେରାଇ ଦେବା ନିମିତ୍ତ ଏକ ସୁଯୋଗ ଦେଇଛନ୍ତି। ଏହି ଭୌତିକ ସୃଷ୍ଟିରେ ଥିବା ସମସ୍ତ ଜୀବ ଭୂତ ପ୍ରକୃତି ଦ୍ୱାରା ବଦ୍ଧ ହୋଇଛନ୍ତି, କାରଣ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଥିବା ସେମାନଙ୍କର ଶାଶ୍ୱତ ସମ୍ବନ୍ଧକୁ ସେମାନେ ଭୁଲି ଯାଇଛନ୍ତି। ଭଗବାନଙ୍କ ସହ ଆମର ଯେଉଁ ଶାଶ୍ୱତ ସମ୍ବନ୍ଧ ଅଛି, ତାହା ବୁଝିବା ନିମିତ୍ତ ବୈଦିକ ନୀତି ଗୁଡ଼ିକ ସାହାଯ୍ୟ କରନ୍ତି। ଲୋକ ତ ବୁଝେନା ନା, ସେ ଗୋଟେ ମାନେ କୁହନ୍ତି ଲୋକ ମାୟାର ଗୋଟେ ଅଛି ନା, ମାୟାଟା କ'ଣ ସେ ବୁଝିପାରୁନି ନା, ତାର ଏଠି ଜଗତରେ କିଛି ନାହିଁ। ସେ କେଉଁଠି ଥିଲା, ତାର କେଉଁଠି ପୂର୍ବରୁ ଥିଲା, ସ୍ୱର ଛାଡ଼ିବା ପୂର୍ବରୁ ସେ ବ୍ୟକ୍ତିଟା କିଏ? ସେ ଆମେ କହୁଛୁ ସେ ବାବୁଲି ବାବୁ, ବାବୁଲି କିଏ? ସିଏ ତା ସ୍ୱରଟା ବାବୁଲି ବୋଲି, ସ୍ୱରଟା ଥିଲା କି ମା ପେଟରୁ ଏ ସ୍ୱର ଥିଲେ କି? ଆଚ୍ଛା, ପୂର୍ବରୁ କ'ଣ ବାବୁଲି ଯେତେବେଳେ ଥିଲା ତା ସ୍ୱରଟା ଥିଲା? ଯେ ଚାଲିଯିବ ତାପରେ କୁଆଡ଼େ ଯିବ, ତା ସ୍ୱରଟା ରହିବେ କି? କିଛି ନାହିଁ।
ସେ ଭିତରେ ଏଇଠି ପଡ଼ିକି ରହିଲା, ତା ସ୍ୱରଟା ଏଇଠି ପଡ଼ିବ, ଯାହାକୁ ଆମେ କହୁଛେ ସେ ବ୍ୟକ୍ତି ବୋଲି ସେ ଏଇଠି ପଡ଼ିକି ରହୁଛି। ସେ ଆତ୍ମତତ୍ଵଟା କିଛି ବୁଝିନି, ଏଇଟା ଯିବୁ ବୁଝିବାକୁ ଦିଆଯାଉନି। ସେ ଭୌତିକ ସଂସାର ଏଠି ପ୍ରବୋଧ କହିଲେ ନା, ସେଟା ଭଗବାନ ସହିତ ଯୋଉ ସମ୍ବନ୍ଧଟା ରହିଛି ସେଟାକୁ ସେ ଭୁଲି ଯାଇଛି। ବୈଦିକ ସାହିତ୍ୟ କ'ଣ କରେ, ତମେ ବୁଝାଏ ଜୀବର ଦୁଃଖଟା କ'ଣ। ଜୀବର ଦୁଃଖ ହେଲା ତାହେଲେ ଭଗବାନ ଠାରୁ ଅଲଗା ହେବ, ଭଗବତ ଚେତନାରୁ ଅଲଗା ହେବ, ସେ ଭଗବାନଙ୍କୁ ଭୁଲିବ। ସବୁବେଳେ ତୁମେ ଦେଖିବ ଆମର ଯେତେ ପ୍ରକାର କର୍ମ ଗୁଡ଼ା ସବୁ ରହିଥିଲା, ତାମସିକ କର୍ମ ପର୍ଯ୍ୟନ୍ତ ଲୋକ ବିଷ୍ଣୁଙ୍କୁ ସ୍ମରଣ କରୁଥିଲେ। କୌଣସି କର୍ମ ଏମିତି ଗୋଟେ ନଥିଲା ଯେତେବେଳେ ବିଷ୍ଣୁଙ୍କୁ ସ୍ମରଣ ହେଉନଥିଲା। ଲୋକ ଡ୍ରାଇଭର ସେ ଗାଡ଼ିକୁ ଉଠିବ, ଗାଡ଼ିଟାକୁ ଜ୍ୱର ହେବ, ସେ ଦୋକାନ ସେ ଦୋକାନ ମାନେ ଲୋକ ଚାବି ଖୋଲିବେ, ସେ ଚାବିକି ଜୁଆର ହେବେ। ଲୋକର ବିଶ୍ୱାସ ଥିଲା ନା ଭଗବାନ ଅଛନ୍ତି, ପ୍ରଭୁ ନ ଚାହିଁଲେ କାମ କର୍ମ କରିଥାନ୍ତି। କ'ଣ ସେଗୁଡ଼ାକ, ଏଇ ଯୋଉ ଛୁଆ ହେଲେଣି, ଗୋଟେ ତୁମ ଜେନେରେସନ ଆମ ଜେନେରେସନ କିଛି ଅଛି, ଏଇ ଯୋଉ ଏବେ ଛୁଆ ହେଲେଣି ଭଗବାନ ଭଗବାନ କ'ଣ, ତାଙ୍କ ମୋବାଇଲ ହେଲା ଭଗବାନ, ମୋବାଇଲ ଅଛି ସବୁ ଅଛି, ସେ ଘର ଠାକୁର ପୂଜା କ'ଣ, ମାନେ ଠାକୁରଙ୍କୁ ଅନୁ ବି ନାହାନ୍ତି, କିଛି ନାହିଁ, ସବ ନଷ୍ଟ ହେଲା। ତା ସମ୍ବନ୍ଧରେ ଆମେ କ'ଣ ଭଗବାନଙ୍କୁ ବୁଝିବେ, ଦୁଃଖର କାରଣଟା ତ ଏଇଆ ନା, ଦୁଃଖର କାରଣ ହେଲା ଭଗବାନଙ୍କୁ ଭୁଲିବା। କାରଣ ଆମେ ତ ଭଗବାନଙ୍କର ନା, ଆମେ ତ ସ୍ୱରଟା ଧରିଛେ, ସ୍ୱରଟାକୁ ଛାଡ଼ିବା, ନିତ୍ୟ ସ୍ୱର ଛାଡ଼ୁଛେ ସ୍ୱର ଧରୁଛେ, ସ୍ୱର ଛାଡ଼ୁଛେ ସ୍ୱର ଧରୁଛେ, ଏଇଟା ଗୋଟେ ଜୀବର ଗୋଟେ ହଉଛି ବୃତ୍ତି, ଭୋଗ ବୃତ୍ତି ଯୋଗୁଁ ସେ ସ୍ୱର ଛାଡ଼ୁଛି। ଯେତେ ପ୍ରକାର ଯୋନି ସବୁ ଅଛି, କ'ଣ ସେ ଲେଖିଲେ, ଯଥା ଯୋନି ଯଥା ବୀଜ, ଅଜାମିଳ ଚରିତ୍ର ଲେଖିଲେ, ଯଥା ଯୋନି ଯଥା ବୀଜ, କେତେବେଳେ ସୂକ୍ଷ୍ମ ସ୍ୱର ଧରୁଛି, କେତେବେଳେ ସ୍ଥୂଳ ସ୍ୱର ଧରୁଛି, କେତେ ପ୍ରକାର ମାନେ କ'ଣ ଗୋଟେ ଆମ ଗୋଟେ କ'ଣ ଅଛି, ସେ ସେଭଳିଆ ସେ ସାଙ୍ଗେ ସାଙ୍ଗେ ହେବ, ଦ୍ୱିଭାଗ ହେଇଯିବ ତାର ଦୁଇଟା ମୁଣ୍ଡକୁ, ତାର ପୁରୁଷ ସ୍ତ୍ରୀ ତାଙ୍କର କିଛି ଫିମେଲ ମେମେଲ କିଛି ନାହିଁ, ତାର ଫିମେଲ ଫିମେଲ ମେଲ ଏମିତି ତାର ଦୁଇଟା ପାର୍ଟ, ଗୋଟେ ପାର୍ଟ ଫିମେଲ ଭଳିଆ, ଗୋଟେ ପଟ ମେଲ ଭଳିଆ, ପୁରୁଷ ସ୍ତ୍ରୀ ଭଳିଆ, ସେ ଲଗେଇଦେବ ଦୁଇ ମୁଣ୍ଡକୁ, ସେ ଦୁଇ ଖଣ୍ଡ ହେଇଯିବ, ପୁଣି କେତେ ଦିନ କିଛି ସମୟ ଯିବ, ପୁଣି ଟିକେ ବଢ଼ିଯିବ, ପୁଣି ଦୁଇ ମୁଣ୍ଡ ଲଗେଇଦେବ, ପୁଣି ଦୁଇ ଖଣ୍ଡ ହେଇଯିବ। ସେ ଗୋଟେ ଯିବ ଆକାଶରେ କେତେ ଯିବ, ମଶା ମାସି କେତେ ଯିବ ଦେଖୁଛ, ସବ ଭୋଗ ପାଇଁ ସୃଷ୍ଟି ହେଇଛି, ସର ପରେ ସର ସର ପରେ ସର। ଆମକୁ ମନେ ମାନବ ଜନ୍ମର ଗୋଟେ ଚେତନା ମନେ ଆସୁଛି, ମୋତେ ଏଠି ଉଦ୍ଧାର ପାଇବାର ଅଛି, ଈଶ୍ୱରର ବନ୍ଧନରୁ ଉଦ୍ଧାର ପାଇବାର ଅଛି। ଆଉ ଶରୀର ବନ୍ଧନରୁ ଉଦ୍ଧାର ପାଇବାର କିଛି କାରଣ ନାହିଁ, ଭଲ କର୍ମ କର ଖରାପ କର୍ମ କର ଏଠି ପଡ଼ିବ, କାରଣ କର୍ମ କେବେ ଶୁଦ୍ଧ କରିପାରିବନି। ଆମେ ଭଗବାନଙ୍କର ଅଂଶ, ଆମକୁ ଭଗବାନ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ ପଡ଼ିବ, ସେତିକି କଲେ ଯାଇକି ଶରୀର ବନ୍ଧନ ରକ୍ଷା ପାଇବ। ଆଉ ସେଥିପାଇଁ ଭଗବାନ ସହିତ ସମ୍ବନ୍ଧ ରଖିବାକୁ ହେଲେ ଆମର ଭଗବାନ କିଏ ସେ ବୁଝିପାରୁନି, ମୁଁ କିଏ ସେ ବୁଝିପାରୁନି ନା, ସେଥିପାଇଁ ଏଇ ଜ୍ଞାନ ସ୍ତରକୁ ଯିବାକୁ ହେଲେ ନିଷ୍କାମ କର୍ମ କର, ଷ୍ଟେପ୍ ଗୋଟେ ଦିଆହଉଛି। ଆଉ ଆଗେ ତୁମେ ବୁଝିପାରୁନ ନା, ମୁଁ କିଏ ସେ, ମୁଁ ହେଉଛି ଆତ୍ମା, ମୋର ଏଠି ମାନ ଅପମାନ ଲାଭ କ୍ଷତି ଯାହା ହେଉଛି ତାର କିଛି ଅସୁବିଧା ନାହିଁ, ମୋତେ ଭଗବାନ ସହିତ ସମ୍ବନ୍ଧ ରଖ, ଏଇଟା ବୁଝିବା ପାଇଁ ତୁମକୁ ନିଷ୍କାମ କର୍ମ କରିବାକୁ ପଡ଼ିବ। ସେଇଟା ଭଗବାନ ବାଡ଼େ ବାଡ଼େ ଛଅଟା ଅଧ୍ୟାୟ ବର୍ତ୍ତମାନ କହିବେ, ଛଅଟି ଅଧ୍ୟାୟ ଲଗେଇବେ, ପ୍ରଥମ ଅଧ୍ୟାୟରୁ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ, ତାପରେ ଜ୍ଞାନ ଜ୍ଞାନ କଥା କହିବେ, ଆଗେ କର୍ମ କଥାଟା ସବୁ କହୁଛନ୍ତି। ବେଦେଶ ସର୍ବେ ଅହମେବ ବେଦ୍ୟ, ଭଗବାନ କହିଛନ୍ତି ଯେ ସମସ୍ତ ବେଦପାଠର ଉଦ୍ଦେଶ୍ୟ ହେଲା ତାଙ୍କୁ ବୁଝିବା। ବୈଦିକ ମନ୍ତ୍ରରେ କୁହାଯାଇଛି ଯେ ପତିଂ ବିଶ୍ୱସ୍ୟାତ୍ମ ସ୍ୱରମ, ତେଣୁ ପ୍ରାଣୀମାନଙ୍କର ପ୍ରଭୁ ହେଲେ ପରମ ପୁରୁଷ ଭଗବାନ ବିଷ୍ଣୁ। ଶ୍ରୀମଦ୍ ଭାଗବତମରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ଅନେକ ସ୍ଥାନରେ ପତି ବୋଲି ବର୍ଣ୍ଣନା କରିଛନ୍ତି। ଏଇ ଯେଉଁ ପ୍ରଜାପତି, ଏ ଶବ୍ଦକୁ ପ୍ରପଦରେ ପତି ଟିକାର ଆଣି କହୁଛନ୍ତି, ପ୍ରଜାପତି ଅର୍ଥରେ ବିଷ୍ଣୁ, ପ୍ରଜାପତି ଅର୍ଥରେ ବ୍ରହ୍ମା, ପତି ଭଗବାନ ହେଉଛନ୍ତି ପତି, ପୂର୍ବ ସେଟାକୁ ରଚନା କଲେ ଦ୍ୱିତୀୟ ଅଧ୍ୟାୟ ସୁଖଦେବଙ୍କ ସ୍ତୁତିରୁ, ଶ୍ରିୟାପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିଶ୍ଚାନ୍ଧକ ବୃଷ୍ଣି ଶାଶ୍ୱତମ ସତ୍ୱତମ ପ୍ରସିଦତମ ମେ ଭଗବାନ ସତାମ ପତି। ଏ ଶବ୍ଦରେ ଏ ଶ୍ଳୋକରେ ଖାଲି ପତି ପତି ଲାଗିଛି, ଶ୍ରିୟାପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି, ସମସ୍ତଙ୍କର ପତି ଯେ ସେ କିଏ ନା, ପତି ଗତି ପତି ଗତି ଚ ଅନ୍ଧକ ବୃଷ୍ଣି ବଂଶ, ଅନ୍ଧକ ବୃଷ୍ଣି ଯୋଉ ଦ୍ୱାରକାବାସୀ ଯୋଉ ବଂଶ ଥିଲେ ତାଙ୍କର ବି ସେ ପତି, ପ୍ରସିଦ୍ଧତା ଆମେ ଭଗବାନ ସତାମ ପତି। କେତେ ସୁନ୍ଦର ଭାଗବତ, ଇଏ ଆଉ କୋଉ ଶାସ୍ତ୍ର କୋଉଠି ମିଳିବ, ଏଇ ସବୁ ସବୁ କାକସ୍ଥାନ ଭଳିଆ, ସେ ସବୁ ଯେତେ ସବୁ ବେଦ ପୁରାଣ ଯାହା ସବୁ ରହିଛି ଭାଗବତ ତୁଳନାରେ ସବୁ କିଛି ନାହିଁ, ସେଇ ବ୍ୟାସ ତୁମେ ଲେଖିଛନ୍ତି ଭାଗବତ ସହିତ କେହି ସମାନ, ଏତେ ଯୁକ୍ତ ଏତେ ଶାସ୍ତ୍ର ଭଗବାନଙ୍କ ବାଣୀ ଅବତାର। କେତେ ସୁନ୍ଦର ସେ ରଚନା କି, ଶ୍ରିୟାପତି ଲକ୍ଷ୍ମୀଙ୍କର ପତି, ଯଜ୍ଞପତି, ସମସ୍ତ ଯଜ୍ଞର ସେ ପତି, ଭକ୍ତାନନ୍ଦ କିନ୍ତୁ ପୋଷାକ କହିବେ ଏଠି, ପ୍ରଜାପତି ପ୍ରଜାମାନଙ୍କର ସେ ପତି, ଦିଆପତି ବୁଦ୍ଧିର ସେ ହେଉଛନ୍ତି ପତି, ଲୋକପତି ସମସ୍ତ ଲୋକ ଯେତେ ବ୍ରହ୍ମାଣ୍ଡର ତାର ସେ ପତି, ଧରାପତି ଏ ଧରାର ସେ ହେଉଛନ୍ତି ପତି, ଆଉ ପତି ଗତିଶ୍ଚନ୍ଦକ ବୃଷ୍ଣି ବଂଶୟୁ, ଅନ୍ଧକ ବୃଷ୍ଣି ଆଦି ବଂଶର ଦ୍ୱାରକବାସୀ ମାନଙ୍କର ତାଙ୍କର ସେ ହେଉଛନ୍ତି ପତି। ଆଉ ସୁଖଦେବ କହୁଛନ୍ତି, ଏ ସୁଖଦେବଙ୍କର ପ୍ରଣାମ ନା, ପ୍ରଣାମ ସୁଖଦେବ ଭାଗବତ ର ପ୍ରଣାମ, ପ୍ରସିଦ୍ଧତା ଆମେ ଭଗବାନ ସତାଂ ପତି, କେବଳ ସେତିକି ନୁହନ୍ତି ସତାଂ ସାଧୁମାନଙ୍କର ଯିଏ ପତି ସେ ମୋ ଉପରେ ଟିକେ ପ୍ରସନ୍ନ ହୁଅନ୍ତୁ। ପୂର୍ବଦେଟାକୁ ଆଣି ଯୋଡ଼ିଲେ, ଏଇ ଯେ ପତି ତାଙ୍କର ସ୍ତ୍ରୀ ଯେମିତି, ସିଏ ହେଲେ ଏକମାତ୍ର ପତି, ସବୁଥିରେ ତ ସେ ପତି, ଆଉ ଆମେ ତାନେ କ'ଣ ହେଲେ, ସ୍ତ୍ରୀ ହେଲେ ପତ୍ରୀ, ପତିର ଯେମିତି ସ୍ତ୍ରୀ ଯେମିତି ପତିର ସେବା କରିବା ଦରକାର, ସେଭଳି ପ୍ରତ୍ୟେକ ଜୀବ ଭଗବାନଙ୍କର ସେବା କରିବା ଦରକାର, ତାର କର୍ମ ମାଧ୍ୟମରେ ବିଷ୍ଣୁଙ୍କୁ ଆରାଧନା କରିବା ଦରକାର। ରୋଷେଇ କରିବ, ଭୋଗ ଲଗେଇବ, ଘରଟା ସେ ଘରଟା ଭଗବାନଙ୍କର, ଘରେ ଠାକୁରଙ୍କର ପୂଜା କରିବ, ଯେଉଁ କର୍ମଟା କରିବ, ଯେମିତି ତୁମେ ପଇସା ମିଳିଗଲେ, ମୁଁ ସେ କହୁ ପଇସା ମିଳିଗଲେ ତୁମେ ତୁମର ନାତି ପାଇଁ ଗୋଟେ ଧର୍ମିକ ଡ୍ରେସ୍, ସେ ସ୍ତ୍ରୀ ପାଇଁ ଗୋଟେ ଶାଢ଼ୀ, ପୁଅ ପାଇଁ ଗୋଟେ ପ୍ୟାଣ୍ଟ, ଆମକୁ ପଇସା ମିଳିଲେ ଆମେ କ'ଣ କରିବୁ, ସେଇଠି ଦେଖିବୁ ଠାକୁରଙ୍କ ପାଇଁ କ'ଣଟା ଯିବ, ସେଇ କର୍ମ ତୁମେ ଗୋଟେ ବନ୍ଧନରେ ପଡ଼ୁଛ, ଆଉ ଗୋଟେ ମୁକ୍ତିର କାରଣ ତୁମ ପକେଟ, କୁହନ୍ତିନି ପକେଟ ଗରମ ହେଇଗଲା, ଭାବିଲା ପକେଟ ଗରମ ହେଲା, ସେ ଉଠିବ, ଏ ଗାଡ଼ିଟା ଚେଞ୍ଜ କରିଦେବ, ସେ ଗାଡ଼ିଟା ଆଣି ମୁଣ୍ଡରେ ଭଅଁର ଭଅଁର ମାରିଲା ଭଳି, ଏଇଟା ଚେଞ୍ଜ କରିଲା, ସେ ଘରଟାକୁ ଟାଇଲ୍ ପକେଇଦେବା, ଏଇଟାକୁ ମାର୍ବଲ ପକେଇଦେବା, ଯିଏ ତୁମ କଥା ହଉ, ଯିଏ କଥା ପଇସା ଆଇଲା ମାନେ ତ ମୁଣ୍ଡ ବିନ୍ଧିଲା ଆଉ କ'ଣ, ସେ ଲକ୍ଷ୍ମୀ ତ ଚଞ୍ଚଳା ନା, ସେ ଆଇଲା ସମିତି ଚଞ୍ଚଳ କରିଦେବେ। ଆଉ ଭକ୍ତର କ'ଣ, ଯାହା ଆସିଲା ଏଇଟା ଯଜ୍ଞ, ଆଉ କ'ଣ ଭକ୍ତର ଯାହା ଆସିଲା ଠାକୁରଙ୍କ ପାଇଁ କରିବା, ଭଗବାନ ବିକ୍ଷା ଆସିଲା, ଚାଲ ଏଇଟା ଭଗବାନ ପାଇଁ ବନା, କନସିୟସ ଚେତନାର ଅଲଗା ରହୁଛି, କର୍ମବନ୍ଧନ ପଡ଼ିଯାଉଛ, କର୍ମବନ୍ଧନ ପଡ଼ିଯାଉଛ, ତୁମେ କର ଦ୍ୱାରା ଯାହା ସବୁ କରୁଛ କର୍ମବନ୍ଧନ ପଡ଼ିଯିବ, ତୁମେ ବିଷ୍ଣୁ ପାଇଁ କର୍ମ କଲ, ସେଇଟା ତୁମେ ନିଜ ପାଇଁ କରୁଛ, ଆଉ ନିଜ ପାଇଁ କରୁଛ, ନିଜର ମମତ୍ୱ ରଖିଛ, ତୁମେ ଭଗବାନଙ୍କର ତୁମେ ଜାଣିନ, ଭଗବାନ ତୁମକୁ ସବୁ ଜ୍ଞାନ ବୁଦ୍ଧି ବଳ ତାଙ୍କ ଶକ୍ତିରେ ତୁମେ କମାଉଛ, ତୁମେ କିଛି ବୁଝିନ, ତାଙ୍କ ପାଇଁ କିଛି କରୁନ, କର୍ମବନ୍ଧନ ପଡ଼ିଲା, କାଲିକି କାଲି ତାକୁ ହୋଇପାରିବନି, ତାର ଆସିବାର ପଡ଼ିବା। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ଜୟ ଗୌର ପ୍ରଭୁ ଆନନ୍ଦ ଗୋପାଳ।